శ్రీమద్భాగవతం దశమ స్కంధ 7వ అధ్యాయం 1వ వచనం దావాజ్ఞాపయతం కృత్యం కీమహం కర్వాణి వాన్ ృత్యం ଦୟାକରି ମୋତେ ଆପଣଙ୍କର ଏହି ବୃତ୍ତିକୁ ଆପଣମାନଙ୍କର ଯାହା ଖୁସି ନିର୍ଦ୍ଦେଶ କରନ୍ତୁ। ଆପଣମାନଙ୍କ ଦ୍ୱାରା ଯେକୌଣସି କର୍ମରେ ନିଯୁକ୍ତି ହେବା ନିଶ୍ଚିନ୍ତ ଭାବରେ ଯେକୌଣସି ବ୍ୟକ୍ତି ପାଖରେ ମହା ଆଶୀର୍ବାଦ ସ୍ୱରୂପ ଅଟେ। ଅନ୍ୟ ଶ୍ଳୋକରେ ଏ ଅଧ୍ୟାୟରେ ଆଉ ଅଳ୍ପ କେତୋଟି ଶ୍ଳୋକ ରହିଛନ୍ତି, 52 ଯାଏ ଶ୍ଳୋକ ଅଛନ୍ତି, 52ରେ ଭାବାର୍ଥ ଅଛନ୍ତି। ଯାହା ଏହି ଏ ଶ୍ଳୋକର ଅଧ୍ୟାୟ ଏ ଅଧ୍ୟାୟର ଶୀର୍ଷକ ହେଉଛନ୍ତି କୃଷ୍ଣ ଓ ବଳରାମଙ୍କର ମଥୁରା ପ୍ରବେଶ। କୃଷ୍ଣ ଏବଂ ବଳରାମ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଶୁଣିଲେ ତା ପୂର୍ବରୁ 10ମ ସ୍କନ୍ଧ 40 ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ବୃନ୍ଦାବନ ଲୀଳା ଥିଲା। 10ମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଭଗବାନଙ୍କର ମଥୁରା ଲୀଳା, ଦ୍ୱିତୀୟ ଅଧ୍ୟାୟରେ ମଥୁରା ଲୀଳା ବର୍ଣ୍ଣନା କରାଯାଇଥିଲା। କିନ୍ତୁ ଯେତେବେଳେ ଭଗବାନ ଆବିର୍ଭାବ ହେଲେ ମଥୁରାରେ କଂସର ବନ୍ଦୀଶାଳରେ, ବସୁଦେବ ଯେହେତୁ ଭଗବାନ ପ୍ରାର୍ଥନା କରିଥିଲେ, ଦେବକୀ ଭଗବାନ ପ୍ରାର୍ଥନା କଲେ ଯେ କଂସର ଭୟରୁ ଆମକୁ ରକ୍ଷା କରନ୍ତୁ, ତେଣୁ ସେ କହିଲେ ଯେ କଂସ ଯଦି ଭୟ କରୁଛ ତାହେଲେ ମୋତେ ନେଇକରି ନନ୍ଦ ଗୋକୁଳରେ ଛାଡ଼ିକରି ଆସ। ତେଣୁ ତୃତୀୟ ଅଧ୍ୟାୟରେ ବସୁଦେବ ଭଗବାନଙ୍କୁ ନେଇ ବୃନ୍ଦାବନରେ ଛାଡ଼ିକରି ଆସିଥିଲେ। ତେଣୁ ପଞ୍ଚମ ଅଧ୍ୟାୟରୁ ଭଗବାନଙ୍କର ବୃନ୍ଦାବନ ଲୀଳା ଆରମ୍ଭ କରାଯାଇଥିଲା। ନନ୍ଦ ଉତ୍ସବ କିଭଳି ବ୍ରଜରେ ପାଳନ କରାଯାଇଥିଲା, ପଞ୍ଚମ ଅଧ୍ୟାୟରୁ ଚାଳିଶ ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ଏହି ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରାଯାଇଛି। ଏଗାର ବର୍ଷ ବୋଲି ଭାଗବତକୁ କୁହାଯାଇଛି। ଏକାଦଶ ସମାଜ ପୁତ୍ର ସବଳ ବସେତ ବୃନ୍ଦାବନେ ଭଗବାନ, କାରଣ ଏହି ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ ଯେ ଭଗବାନ କେତେ ବର୍ଷ ବୃନ୍ଦାବନରେ ଲୀଳା କରିଥିଲେ। ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର କହିଥିଲେ ଯେ ଏକାଦଶ ସମାପତ୍ର ସବଳ ବସେ ଭଗବାନ ବଳରାମଙ୍କ ସହିତ ଏଗାର ବର୍ଷ କାଳ ସେଠି ରହିଥିଲେ। ତେଣୁ ଏଇ ଯେଉଁ ଏଗାର ବର୍ଷ କାଳ ବିଭିନ୍ନ ଲୀଳା ସବୁ ବର୍ଣ୍ଣନା କରାଗଲା, ଭଗବାନଙ୍କର ଯେତେ ଲୀଳା ଅଛି ବୃନ୍ଦାବନ ଲୀଳା ହେଉଛି ସବୁଠାରୁ ମଧୁର ଲୀଳା। ଏ ଲୀଳାକୁ ମଥୁରାବାସୀମାନେ ଦେଖିପାରିନଥିଲେ, ବିଶେଷ ଭାବରେ ଦେବକୀ ଏବଂ ବସୁଦେବ ଏ ଲୀଳାକୁ ଦେଖି ଶୁଣିଥିଲେ କିନ୍ତୁ ଦେଖିପାରିନଥିଲେ। ତେଣୁ ଭଗବାନ ସେଥିପାଇଁ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣତମ ଏବଂ ବୃନ୍ଦାବନ ପୂର୍ଣ୍ଣତର, ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ଯଦିଓ ପୂର୍ଣ୍ଣର କୌଣସି ଉପର ଅଧିକ ତଳ କିଛି ନାହିଁ, ପୂର୍ଣ୍ଣ ହେଉଛି ପୂର୍ଣ୍ଣ, ତା'ର ଆଉ କିଛି କମ୍ପାରେଟିଭ୍ ସୁପରଲେଟିଭ୍ ଇତ୍ୟାଦି ନାହିଁ, କିନ୍ତୁ ତଥାପି ଭଗବାନଙ୍କର ଏଇଭଳି ଭାବରେ ବର୍ଣ୍ଣନା କରାଯାଏ। ତେଣୁ ଯେଉଁ ଭଗବାନଙ୍କୁ ବସୁଦେବ ଆଣିକରି ଛାଡ଼ିକି ଯାଇଥିଲେ, ଯେଉଁ ଗଲେ ଅକ୍ରୁଡ଼ ନେଲେ ଭଗବାନଙ୍କୁ, ଆଉ ସେ ଭଗବାନ ଗଲେ ନାହିଁ, ସେ ଭଗବାନ ରହିଲେ। ସେ ଭଗବାନ ପ୍ରକୃତରେ ଏ ହରିବଂଶରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଦେବ ବସୁଦେବ କୃଷ୍ଣଙ୍କୁ ଆଣିକରି ଆସିଥିଲେ ସେହି ସମୟରେ ଯଶୋଦାଙ୍କର ସୁତିକା ଗୃହରେ ସେ ଗୋଟିଏ କନ୍ୟାକୁ ଦେଖିଥିଲେ, କିନ୍ତୁ ପ୍ରକୃତରେ ଯଶୋଦା ଜାଣ ସନ୍ତାନ ଯାତ କରାଇଥିଲେ, ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା। ପୁତ୍ର ହେଉଛନ୍ତି ସ୍ୱୟଂ ଭଗବାନ ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣ, ଏବଂ ଇଏ ଯେଉଁ କନ୍ୟା ଯିଏ ସିଏ ହେଉଛନ୍ତି ଯୋଗମାୟା। କିନ୍ତୁ ବସୁଦେବ ଯେତେବେଳେ ନେଇଗଲେ, ବସୁଦେବ ପୁତ୍ରକୁ ଦେଖିନାହାନ୍ତି, ସେ କେବଳ କନ୍ୟାକୁ ଦେଖିଲେ। ତେଣୁ ସେ ତାଙ୍କର ପୁତ୍ରକୁ ଆଣିକି ସେଠି ରଖିଲେ ଏବଂ ସେ କନ୍ୟାକୁ ନେଇଗଲେ। ତେଣୁ କନ୍ୟାକୁ ଯେଉଁ ନେଇଗଲେ ବହିର୍ମାୟା ବା ବହିରଙ୍ଗ ମାୟା ଦୁର୍ଗା ଦେବୀ ଗଲେ, ଯୋଗମାୟା ସେଠି ରହିଲେ। ଏବଂ ସେ ଯେଉଁ ପ୍ରଥମ ପୁତ୍ର ଥିଲେ ମୂଳ ଭଗବାନ କୃଷ୍ଣ, ସିଏ ଏବଂ ବସୁଦେବଙ୍କର ପୁତ୍ର ତାଙ୍କୁ ବାସୁଦେବ ବୋଲି କୁହାଯାଉଛି, ସିଏ ଦୁଇଜଣ ମିଶିକରି ବୃନ୍ଦାବନ ଏସବୁ ଲୀଳା ଚାଲିଥିଲା। ତେଣୁ ବର୍ତ୍ତମାନ ଯେତେବେଳେ ଅକ୍ରୁର ନେଇଯାଉଛନ୍ତି ଭଗବାନଙ୍କୁ, ସେ ମୂଳ ଭଗବାନ ସେଇଠି ରହିଲେ ବୃନ୍ଦାବନରେ। ଯେତେବେଳେ ଅକ୍ରୁର ସ୍ନାନ କରୁଥିଲେ ଭଗବାନ ଦର୍ଶନ କଲେ, ଭଗବାନ ସେଇଠି ରହିଲେ ବୃନ୍ଦାବନ ରହିଲେ। ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ ନଗଚ୍ଛନ୍ତି, ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ, କିନ୍ତୁ ପ୍ରକଟ ଭାବରେ ସେ ରହିନାହାନ୍ତି, ଅପ୍ରକଟ ଭାବେ ରହିଛନ୍ତି। ଯାହା ହଉ, ତେଣୁ ଇଏ ଯେଉଁ ଗଲେ ଭଗବାନ ଯାଉଛନ୍ତି, ଇଏ ହେଉଛନ୍ତି ବସୁଦେବଙ୍କ ପୁତ୍ର ବାସୁଦେବ, ନନ୍ଦଙ୍କର ପୁତ୍ର ନନ୍ଦନନ୍ଦନ, ସିଏ ରହିଲେ ବୃନ୍ଦାବନରେ। ଏ ଟିକେ ଗଭୀର ତତ୍ତ୍ୱ କଥା। ଯାହା ହଉ, ଭଗବାନ ବାସୁଦେବ ସିଏ ବର୍ତ୍ତମାନ ମଥୁରାରେ ଲୀଳା କରୁଛନ୍ତି, ତେଣୁ ମଥୁରା ଲୀଳା ବର୍ତ୍ତମାନ ଆରମ୍ଭ ହେବ। ବ୍ରଜବାସୀମାନେ ତ ଭଗବାନଙ୍କ ଲୀଳାକୁ ଦେଖୁଥିଲେ, ଦର୍ଶନ କରୁଥିଲେ, ଉପଭୋଗ କରୁଥିଲେ, ଏବଂ ଭଗବାନଙ୍କ ବିରହରେ ମଧ୍ୟ ଭଗବାନଙ୍କର ସେଇ ଲୀଳାକୁ ସେମାନେ ଅନୁଭବ କରୁଛନ୍ତି। ସେ ହେଉଛି ବିପ୍ରାରମ୍ଭ ଭାବ। ଆମର ଧାରାରେ ଯେଉଁ ଭଗବାନଙ୍କର ଭଜନ କରାଯାଉଛି, ସେ ହେଉଛି ବିପ୍ରାରମ୍ଭ, ବିରହରେ ଭଗବାନଙ୍କର ଭଜନ କରାଯିବ, ଏ ଭାବ ମହାପ୍ରଭୁ ପ୍ରଦାନ କରିଛନ୍ତି। ତେଣୁ ଭଗବାନଙ୍କ ବିରହରେ କେମିତି ଭଗବାନଙ୍କର ପୂଜା ଆରାଧନା କରାଯିବ, ଭଗବାନଙ୍କ ସହ ଯୁକ୍ତ ହେବେ, ଏସବୁ ଗୋପୀମାନେ ତା'ର ଉଦାହରଣ ସବୁ ରହିଛନ୍ତି। ଏକତିରିଶ ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଗଲା ଗୋପୀମାନଙ୍କର, ଯେଉଁ ଭଗବାନଙ୍କର ବିରହରେ ଯେଉଁ ଭଗବାନଙ୍କର ସେମାନେ ସବୁ ସଙ୍ଗୀତ ଗାନ କରିଛନ୍ତି, ଭଗବାନଙ୍କ ସ୍ତୁତି କରିଛନ୍ତି, ଏସବୁ ହେଉଛି ବିପ୍ରଳମ୍ବ ଭାବ। ତବ କଥା ଅମୃତମ ଇତ୍ୟାଦି ଗାନ କରିଛନ୍ତି। ଇଏ ଆମର ଯେଉଁ ଗୌଡ଼ୀୟ ବ୍ରହ୍ମମାଧ୍ୟ ଗୌଡ଼ୀୟ ସମ୍ପ୍ରଦାୟରେ ଆମର ଯେଉଁ ଭଜନ ଧାରା ସିଏ ହେଉଛି ବିପ୍ରଳମ୍ବ ଧାରା। ବିପ୍ରଳମ୍ବ ଭାବରେ ଭଗବାନଙ୍କର ଭଜନ କରାଯାଉଛି। ଆମର ଛୋଟ ଗୋସ୍ୱାମୀ ଷ୍ଟକରେ ବର୍ଣ୍ଣନା କରାଯାଇଛି, ହେ ରାଧେ ହେ ରାଧେ ଲଳିତେ ହେ ନନ୍ଦ ସୁନ କୁତ ଶ୍ରୀ ଗୋବର୍ଦ୍ଧନଙ୍କ ପାଦ ତଳେ କାଳିନ୍ଦି ବନିକୁତ ଗୋସନ୍ଧା ବିଜି ସ୍ୱର୍ଗୋ ମହା ଯୋଳୌ ବନ୍ଦେ ରୂପ ସନାତନ ରଘୁଯୁଗୌ ଶ୍ରୀଜୀବ ଗୋପାଳକୌ। ଭଗବାନ ଦର୍ଶନ କରୁଥିଲେ ସେମାନେ, ଷଡ଼ ଗୋସ୍ୱାମୀ ମାନେ ଭଗବାନ ଦର୍ଶନ କରୁଥିଲେ, ବୃଦ୍ଧାଙ୍ଗ ଦର୍ଶନ ଭଗବାନ ଦର୍ଶନ କରୁଥିଲେ, କିନ୍ତୁ ତଥାପି ସେମାନେ ବିରହରେ ଭଗବାନଙ୍କୁ ଭଜନ କରୁଥିଲେ। କିନ୍ତୁ ବର୍ତ୍ତମାନ ବସ୍ତ୍ରବାସୀମାନେ ଭଗବାନଙ୍କର ସଙ୍ଗ ପ୍ରାପ୍ତ ହେଲେ, ଭଗବାନଙ୍କର ଯେଉଁ ରୂପ ରହିଛି ସେସବୁ ଆସ୍ୱାଦନ କରୁଛନ୍ତି। ଆମେ ଗତ କ୍ଲାସ୍ରେ କହିଥିଲୁ, ପରେ ବର୍ଣ୍ଣନା କରାଯିବ ଭଗବାନଙ୍କ ରୂପ ଏତେ ସୁନ୍ଦର, ଯେଉଁମାନେ ଯୁବକ ବୃଦ୍ଧ ବ୍ୟକ୍ତିମାନେ ମଧ୍ୟ ସେ ଭଗବାନଙ୍କ ରୂପ ଦର୍ଶନ କରି ଯୁବକ ହେଇଯାଇଛନ୍ତି। ଏ ଦର୍ଶନ ସବୁ 45,000 ବର୍ଣ୍ଣନା କରାଯାଇଛି। ତେଣୁ ଏ ସୁନ୍ଦର ରୂପକୁ ବର୍ତ୍ତମାନ ମଥୁରାବାସୀମାନେ ଆସ୍ୱାଦନ କରୁଛନ୍ତି। ତେଣୁ ସୁଦାମାଙ୍କ ଭାଗ୍ୟରେ ଆ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି, କେମିତି ରଜକୁ ଭଗବାନ ହତ୍ୟା କରିଛନ୍ତି। ତେତାଳ ଯୁଗରେ ସେ ରଜକ ଭଗବାନଙ୍କର ନିନ୍ଦା କରିଥିଲା, ସୀତାଦେବୀଙ୍କର ନିନ୍ଦା କରିଥିଲା, ଯେଉଁଥିପାଇଁ ଭଗବାନ ରାମଚନ୍ଦ୍ର ସୀତାଦେବୀଙ୍କୁ ନିର୍ବାସନ କରିଥିଲେ। ତେଣୁ ତାକୁ ଦଣ୍ଡ ପାଇବା ପାଇଁ ଗୋଟିଏ ଯୁଗ ଲାଗିଲା, ତେତାଳ ଯୁଗ ଦ୍ୱାପର ଯୁଗ, 864,000 ବର୍ଷ। ଏତିକି ବର୍ଷ ପରେ ଭଗବାନ ତାକୁ ଦଣ୍ଡ ପ୍ରଦାନ କରିଛନ୍ତି। ତେଣୁ କେଉଁ କର୍ମର କେଉଁ ଫଳ ଆମେ ପ୍ରାପ୍ତ ହେବା ତାକୁ କହିହେବ ନାହିଁ, କେବେ ପ୍ରାପ୍ତ ହେବା କେତେବେଳେ ପ୍ରାପ୍ତ ହେବା କହିହେବ ନାହିଁ। ଭଗବଦ୍ଗୀତାରେ ଭଗବାନ କହିଲେ, କିମ୍ କ'ଣ କର୍ମ ଅକର୍ମ ବିକର୍ମ, କିମ୍ କର୍ମ କିମ୍ ଅକର୍ମ ଇତି କବୟୋପି ଅତ୍ର ମୋହିତା, କିମ୍ କେଉଁଟା କର୍ମ, କର୍ମାଣି ବା ଅଧିକାର ଅଛି ମା ଫଳେଷୁ କଦାଚନ, ଆମର କର୍ମର ଅଧିକାର ଅଛି, ଫଳରେ ଅଧିକାର ନାହିଁ, ଭଗବାନ ସେ ଫଳ ପ୍ରଦାନ କରିବେ। ଯେତେବେଳେ କେଉଁ ଫଳ ଆମେ ପ୍ରାପ୍ତ ହେଉଛେ, ଏଇ ଜନ୍ମରେ ଯେଉଁ ଆମେ କାର୍ଯ୍ୟ କରୁଛେ ବା ଯେଉଁ ଦୁଃଖ ପାଉଛେ ବା ସୁଖ ପାଉଛେ, ଏ କେଉଁ କର୍ମ କେଉଁ ଜନ୍ମର କର୍ମଫଳ ଆମେ ଜାଣିନେ, କିନ୍ତୁ ଭଗବାନଙ୍କ ଭକ୍ତି କଲେ ସେ କର୍ମଟି ଆଉ ରହୁନାହିଁ, କର୍ମଫଳଟି ନଷ୍ଟ ହୋଇଯାଉଛି। କର୍ମାଣି ନିର୍ଦ୍ଧାରତି କିନ୍ତୁ ତେ ଭକ୍ତି ଭାଗା। ତେଣୁ ଯାହା ହଉ, ଭଗବାନ ରଜକୁ ଏଇଭଳି ଭାବେ ଦଣ୍ଡ ପ୍ରଦାନ କରିଛନ୍ତି, ତାକୁ ହତ୍ୟା କରିଛନ୍ତି। ତାପରେ ଜଣେ ଦର୍ଜି ସେସବୁ ତାଙ୍କର ବସ୍ତ୍ରକୁ ସବୁ ଠିକ୍ଠାକ୍ କରି ସିଲେଇ କରିଦେଇଛନ୍ତି ଏବଂ ବର୍ତ୍ତମାନ ସୁଦାମଙ୍କ ପାଖରେ ପହଞ୍ଚନ୍ତି। ସୁଦାମ ମାଳି ସେ ଯେଉଁ ଯେଉଁ ଫୁଲ ଗୁନ୍ତୁ କରୁଥିଲା ଏ କଂସକୁ ପ୍ରଦାନ କରୁଥିଲା। କଂସର ସେବାରେ ସମସ୍ତେ ନିୟୋଜିତ ଥିଲେ, କିନ୍ତୁ ଆଜି ଭଗବାନ କୃପା କରିଛନ୍ତି, ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି, ସେଟାକୁ ସେ ଅନୁଭବ କରୁଛନ୍ତି ଏଇ ସୁଦାମା। ତେଣୁ ଏ ଯେଉଁ ସ୍ତୁତି କରିଛନ୍ତି ତା ଦେହରୁ ଏ ସ୍ତୁତି ଗୋଟିଏ, ସେ କହୁଛନ୍ତି ପ୍ରଭୁ ତାୱାଜ୍ଞା ପୟତମ ଭୃତ୍ୟମ, ପ୍ରଭୁ ଆମେ ହେଉଛୁ ପ୍ରକୃତରେ ଆପଣଙ୍କର ଭୃତ୍ୟ, କିନ୍ତୁ ଆମର ଦୁର୍ଭାଗ୍ୟବଶତଃ ଆମେ କଂସର ଭୃତ୍ୟ ହେଇକି ରହିଥିଲୁ। ସମସ୍ତେ ପ୍ରକୃତ ଭଗବାନଙ୍କର ସେବକ, ମମି ମାଂସ ଜୀବ ଲୋକେ ଜୀବ ଭୂତ ସନାତନ, ଆମେ ଭଗବଦ୍ଗୀତା 15,000 ଭଗବାନ କହୁଛନ୍ତି, ଆମେ ସବୁ ଭଗବାନଙ୍କର ଅଂଶ। ତେଣୁ ଅଂଶର କର୍ତ୍ତବ୍ୟ ହେଉଛି ପୂର୍ଣ୍ଣର ସେବା କରିବା, କିନ୍ତୁ ଏ ଭୌତିକ ଜଗତରେ ଆମେ ମାୟାଗ୍ରସ୍ତ ହେଇ ତ୍ରିଗୁଣ ଭିତରେ ବନ୍ଦୀ ହେଇ ଆମେ ସେ ଭଗବାନଙ୍କୁ ଭୁଲି ଯାଇଛେ। ତେଣୁ ମହାପ୍ରଭୁ ସନାତନ ଗୋସ୍ୱାମୀ କହୁଛନ୍ତି, ଜୀବେର ସ୍ୱରୂପ ହଏ କୃଷ୍ଣେର ନିତ୍ୟ ଦାସ, ଆମର ପ୍ରକୃତ ପରିଚୟ ହେଉଛି ଆମେ ଭଗବାନଙ୍କର ଦାସ ଆଉ ଭଗବାନଙ୍କର ସେବକ। ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି, ଏକଲେ ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଯାହାର ଯେଛି ନାଚାର ସେ ତେଛେ କରେ ନୃତ୍ୟ। ମନୁଷ୍ୟମାନଙ୍କ କଥା କ'ଣ କହିବା, ଏମିତିକି ଭଗବାନ ସ୍ୱୟଂ ବଳରାମ ମହାଶୟ ଆନେର କଥା, ସ୍ୱୟଂ ବଳରାମ ମହାଶୟ ବଳରାମ ଯିଏକି ଭଗବାନ କୃଷ୍ଣଙ୍କର ପ୍ରଥମ ବିସ୍ତାର କୃଷ୍ଣ ବଳରାମ ଏଠି ପୂଜିତ ହେଉଛନ୍ତି, ସେ ବଳରାମ ମଧ୍ୟ ଭଗବାନଙ୍କର ଅନେକ ସେବା କରୁ 10 ପ୍ରକାର ସେବା କରୁଛନ୍ତି ଭଗବାନଙ୍କର। ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଚୈତନ୍ୟ ଚରିତ୍ରାମୃତ ସଭ୍ୟତା କୁହାଯାଇଛି ଏକଲା ଈଶ୍ୱର କୃଷ୍ଣ। ଈଶ୍ୱର କହିଲେ ନିୟନ୍ତ୍ରଣକାରୀ, ଆମର କିଛି ନିୟନ୍ତ୍ରଣ କ୍ଷମତା ରହିଛି, ସମସ୍ତଙ୍କର କିଛି କିଛି ନିୟନ୍ତ୍ରଣ କ୍ଷମତା ରହିଛି, କିନ୍ତୁ ଆମର ଉପରେ ମଧ୍ୟ ଜଣେ ନିୟନ୍ତ୍ରଣକାରୀ ଅଛନ୍ତି ବା ଈଶ୍ୱର ଅଛନ୍ତି। ତେଣୁ ଅନ୍ତିମ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ କୃଷ୍ଣ। ସେଥିପାଇଁ ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଲେ ଈଶ୍ୱର ପରମ କୃଷ୍ଣ, ପରମ ଈଶ୍ୱର ହେଉଛନ୍ତି, ପରମ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ସିଏ ହେଉଛନ୍ତି ଏକଲେ ଈଶ୍ୱର କୃଷ୍ଣ ଆର୍ ସବୁ ହୃଦୟ, ଆଉ ଯେତେ ରହିଲେ ଏମିତିକି ଭଗବାନଙ୍କ ଶ୍ୱାସମାନେ ମଧ୍ୟ, ଭଗବାନଙ୍କର ଯେଉଁ ବିଭିନ୍ନ ଅବତାର ସବୁ ଆସୁଛନ୍ତି, ଭଗବାନଙ୍କର ଶ୍ୱାସ ତାକୁ କୁହାଯାଏ, ଆମେ ହେଉଛି ବିଭିନ୍ନ ଅଂଶ ବୋଲି କୁହାଯାଉଛି। ସେମାନେ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ଅନ୍ୟ ବିଷ୍ଣୁ ତତ୍ତ୍ୱମାନେ ରାମ ନୃସିଂହ ବାମନ ଇତ୍ୟାଦି ଯେତେ ବିଷ୍ଣୁ ତତ୍ତ୍ୱ ଅଛନ୍ତି ସମସ୍ତେ ସେଇ ଭଗବାନଙ୍କର ନୃତ୍ୟ, ଶ୍ରୀକୃଷ୍ଣଙ୍କର ନୃତ୍ୟ, ଭଗବାନଙ୍କର ତତ୍ତ୍ୱ ହେଉଛି ଭଗବତ ତତ୍ତ୍ୱ। ସବୁ ଯେତେ ଭଗବାନ ହେଲେ ମଧ୍ୟ, ଭଗବାନଙ୍କ ତୃତୀୟ ଅବତାର ଆସିଲେ ମଧ୍ୟ, ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅବତାରରେ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାରମାନଙ୍କ ବିଷୟରେ ସୁତ ଗୋସ୍ୱାମୀ କହିଛନ୍ତି। କାହିଁକି ନା ସ୍ୱର୍ଣ୍ଣକାଦି ଋଷିମାନେ ଏ ପ୍ରଶ୍ନ, ଯେଉଁ ଛଅଟି ମୂଳ ପ୍ରଶ୍ନ ଥିଲା ତା ଦେହରୁ ଇଏ ଗୋଟିଏ ପ୍ରଶ୍ନ ଥିଲା, ଅବତାର ବିଷୟରେ କୁହନ୍ତୁ, ଅବତାର ବିଷୟରେ ଜାଣିଲେ ଆମେ ଜାଣିବା ପ୍ରକୃତରେ କିଏ ଭଗବାନ, ନହେଲେ ଯାହାକୁ ଯାହାକୁ କହିବା ଇଏ ଭଗବାନ ବୋଲି। ବର୍ତ୍ତମାନ ଯେମିତି ଆମର କଳିଯୁଗରେ ହେଉଛି ଅନେକ ଭଗବାନ ବାହାରୁଛନ୍ତି, ତେଣୁ ଅବତାର ବିଷୟରେ କୁହାଯାଇଛି। ତେଣୁ ସୁତ ଗୋସ୍ୱାମୀ ଯେତେବେଳେ ଅବତାର ବିଷୟରେ କହୁଛନ୍ତି ସେତେବେଳେ ସେ ବାଇଶଟି ଅବତାର ବିଷୟରେ କହିଛନ୍ତି, ଏବଂ କହିଲେ ଅବତାର ହେଉଛି ଅସଂଖ୍ୟ, ଅବତାର ହି ଅସଂଖ୍ୟ ଆରେଟ୍ ସତ୍ୱ ନିର୍ଦ୍ଦିଜା ଯଥା ବିଦାସୀନ କୁଲ୍ୟା ସରସ ସୁ ସହସ୍ରଶ। ଅବତାର ହେଉଛନ୍ତି ଅନେକ ରହିଛନ୍ତି, ମୁଖ୍ୟ ଅବତାର ବିଷୟରେ ବର୍ଣ୍ଣନା କଲେ ସୁତ ଗୋସ୍ୱାମୀ, କିନ୍ତୁ ସେଥିରେ ଭଗବାନ କୃଷ୍ଣଙ୍କୁ ମଧ୍ୟ ଅବତାର ବିଷୟରେ ଗ୍ରହଣ କରିଦେଲେ। 19ତମ ଅବତାର ରୂପରେ ଭଗବାନ କୃଷ୍ଣ, ଭଗବାନ ବଳରାମ, ଏବଂ 20ତମ ଅବତାର ରୂପରେ ଭଗବାନ କୃଷ୍ଣଙ୍କୁ ବର୍ଣ୍ଣନା କରିଛନ୍ତି। ତେଣୁକରି ସୁତ ଗୋସ୍ୱାମୀଙ୍କର ଚିନ୍ତା ପଡ଼ିଗଲା ଯେ ମୁଁ କୃଷ୍ଣଙ୍କୁ ମଧ୍ୟ ଅବତାର ବିଷୟରେ ଗ୍ରହଣ କରିଦେଲି, ବର୍ଣ୍ଣନା କରିଦେଲି, ଲୋକମାନେ ବୁଝିପାରିବେ ନାହିଁ। ତେଣୁ ସେ ସ୍ପଷ୍ଟୀକରଣ ଦେଲେ, ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ମୁଁ ଯେଉଁ ସବୁ ଅବତାରମାନଙ୍କୁ ବର୍ଣ୍ଣନା କଲି କିଏ ଭଗବାନଙ୍କର ଅଂଶ ବା କିଏ ତାଙ୍କର ଅଂଶର ଅଂଶ ବା କଳା, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ସେଥିପାଇଁ ଆମର ଏଇ ଯେଉଁ ରହିଛି ଆମର ଏ ସମ୍ପ୍ରଦାୟ, ଆମର ଯେଉଁ ଇନଷ୍ଟିଚ୍ୟୁଟ୍ ସଂସ୍ଥା, ଇଏ ହେଉଛି କୃଷ୍ଣ ଭାବନା ସଂଘ, ଆନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ, ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍। ଯେତେବେଳେ ଏଇ ନିକଟ ଅତୀତରେ ପାଳନ କରାଗଲା ଏଇ ଇସ୍କନର ପ୍ରତିଷ୍ଠା ହୋଇଥିଲା 1966 ମସିହାରେ, ସେ ସମୟରେ ଯେତେବେଳେ ଇସ୍କନ ନାଁଟା କ'ଣ ଦିଆଯିବ ଚିନ୍ତା କରାଯାଉଥିଲା, ନୂଆ ଅର୍ଗାନାଇଜେସନ୍ ହୋଇଛି କ'ଣ ନାଁ ଦିଆଯିବ, ପ୍ରଭୁପାଦ ମହାରାଜ ଏ ନାଁଟି ଦେଇଥିଲେ ଇସ୍କନ, ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍। କିନ୍ତୁ ତାଙ୍କର ଅନ୍ୟ ଯେଉଁ ଅନୁଗାମୀ ଥିଲେ ବା ଶିଷ୍ୟମାନେ ଥିଲେ ସେମାନେ କହିଲେ ପ୍ରଭୁପାଦ ଏଇଟାକୁ ଯଦି ଆମେ କୃଷ୍ଣ କନସିୟସନେସ୍ କହିବା ତାହେଲେ ଲୋକମାନେ କହିବେ ଇଏ ହିନ୍ଦୁ ଭଗବାନ ବୋଲି, ଏ ହିନ୍ଦୁ ମାନେ ମାନସିକ, କିନ୍ତୁ ଭଗବାନ ପ୍ରଭୁପାଦ ମହାରାଜ କହିଲେ, ସେମାନେ କହିଲେ ଗଡ୍ କନସିୟସନେସ୍ କରିବା, ଇଣ୍ଟରନ୍ୟାସନାଲ ସୋସାଇଟି ଫର ଗଡ୍ କନସିୟସନେସ୍। କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ନା, ଗଡ୍ କନସିୟସନେସ୍ କହିଲେ ଲୋକମାନେ ଯାହାକୁ ତାହାକୁ କହିବେ ଭଗବାନ ବୋଲି, କୁକୁରକୁ ମଧ୍ୟ ଭଗବାନ କହିଦେବେ, ଦରିଦ୍ର ନାରାୟଣ ବୋଲି କୁହାଯାଉଛି, ଦରିଦ୍ର ବ୍ୟକ୍ତି ମଧ୍ୟ ଭଗବାନ ବି କୁହାଯାଉଛି, ଲୋକମାନେ ଜାଣିପାରିବେନି ଭଗବାନ କିଏ। ତେଣୁ କୃଷ୍ଣ କୁହାଗଲା, ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍, କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଆମର ଭାଗବତର ଗୋଟେ ଶ୍ଳୋକ ରହିଛନ୍ତି ଚତୁର୍ଦ୍ଦଶସ୍କନ୍ଧରେ 31 ଅଧ୍ୟାୟରେ ନାରଦଙ୍କ କଥା କହିଛନ୍ତି, ପ୍ରଚେତାମାନଙ୍କୁ କହିଛନ୍ତି ଯେ ଯଥା ତରୋନ୍ମୂଳ ନିଷେଚନେନ କୃପ୍ୟନ୍ତି ତତ୍ସ୍କନ୍ଧ ବୁଜୁ ପ୍ରଶାଖା ପ୍ରାଣ ପହରାଛ ଯଥେନ୍ଦ୍ରିୟାଣ ତଥେବା ସର୍ବା ହରଣ ମଧ୍ୟ ତେଜ୍ୟା। ଲୋକମାନେ କହନ୍ତି ଯେ କାହିଁକି ତୁମେ ଖାଲି କୃଷ୍ଣଙ୍କୁ ପୂଜା କରୁଛ, ଆଉ କାହା ପାଇଁ ପୂଜା କରୁନ, ଖାଲି କୃଷ୍ଣଙ୍କୁ ପୂଜା କରୁଛ,
ଗୋପାଳ ମହାରାଜ ତାର ଉତ୍ତରରେ ଏଇ ଶ୍ଳୋକଟି କହନ୍ତି, ଯଥା ତରର ମୂଳ ନିଶ୍ଚିତ ନାହିଁ ନା, ଗୋଟେ ବୃକ୍ଷ ରହିଛି, ବୃକ୍ଷର ମୂଳରେ ଯଦି ଜଳ ପ୍ରଦାନ କରିବା ନିଶ୍ଚିତ ନାହିଁ ନା, ତାହେଲେ ତୃପ୍ୟନ୍ଦିତା ସ୍କନ୍ଦ ବୁଦୁପ ଶାଖା, ସେ ବୃକ୍ଷର ଶାଖା ଉପଶାଖା ଡାଳ ଇତ୍ୟାଦି ଯେତେ ରହିଛି, ପତ୍ର ଫୁଲ ଫଳ ଇତ୍ୟାଦି ସମସ୍ତେ ଜଳ ପ୍ରାପ୍ତ ହେବେ। କିନ୍ତୁ ନାରଦମୁନି ଏଇ ଯେଉଁ ଶ୍ଳୋକଟି କହିଲେ ଦୁଇଟି ଉଦାହରଣ ଦେଇଛନ୍ତି। ଏ ଉଦାହରଣ ଦେଲା ପରେ ନାରଦମୁନି ଚିନ୍ତା କଲେ ଯେ ଲୋକମାନେ କହିବେ ଠିକ୍ ଅଛି ଆମେ ମୂଳରେ ଜଳ ଦେବା, ଆଉ ଡାଳ ପତ୍ରରେ ଜଳ ଦେଲେ କ'ଣ ଅସୁବିଧା, କିଛି ଅସୁବିଧା ନାହିଁ। ତେଣୁକରି ସେ ଆଉ ଗୋଟେ ଉଦାହରଣ ଦେଲେ ଯେ ପ୍ରାଣ ପହାରାଚ ଯଥେନ୍ଦ୍ରିୟାଣା, ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛେ ଖାଦ୍ୟଟା ଆମର ପାକସ୍ଥଳୀକୁ ଯାଉଛି, ପ୍ରାଣ ପହାରାଚ ଯଥେନ୍ଦ୍ରିୟାଣା ଯଥିବା ସର୍ବହରଣମତୁ ଦେବ୍ୟା, ତେଣୁ ଆମେ ଖାଦ୍ୟଟାକୁ ପାକସ୍ଥଳୀକୁ ନ ଦେଇ କହିବା ନା ଆମେ କିଛି ଖାଦ୍ୟ ପାକସ୍ଥଳୀ ଦେବା, କିଛି ଖାଦ୍ୟ ଆଖିରେ ଦେବା, ତାହେଲେ ଆମ ଆଖିଟି ଆଖିଟି ନଷ୍ଟ ହୋଇଯିବ। କର୍ଣ୍ଣ ଗୁହରେ ଦେବା ଖାଦ୍ୟ, କର୍ଣ୍ଣ ନଷ୍ଟ ହୋଇଯିବ। ତେଣୁକରି ଏ ଉଦାହରଣଟି ଦେଲେ ନାରଦମୁନି, ତେଣୁ କହିଲେ ତଥେବା ସର୍ବାହରଣମତୁ ତେଜ୍ୟା, ତେଣୁ ଅଚ୍ୟୁତ ଭଗବାନ କୃଷ୍ଣଙ୍କର ଇଜ୍ଞା ପୂଜା କଲେ ସେଭଳି ଭାବରେ ସମସ୍ତ ଯେତେ ଅଛନ୍ତି ସମସ୍ତଙ୍କର ପୂଜା ହୋଇଗଲା, ସର୍ବାହରଣମତୁ ତେଜ୍ୟା, ତେଣୁକରି କୃଷ୍ଣଙ୍କର ଆରାଧନା କରିବା ପାଇଁ କୁହାଯାଉଛି। ତେଣୁ ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ପ୍ରକୃତରେ ବିଜ୍ଞ ବ୍ୟକ୍ତି, ସେମାନେ ଭଗବାନଙ୍କ କୃଷ୍ଣ ଆରାଧନା କରନ୍ତି। ଅନ୍ୟତ୍ୟାଗୀ କୃଷ୍ଣ ଭଜେ ତାତେ ଉଦ୍ଧବ ପ୍ରମାଣ, ଅନ୍ୟମାନଙ୍କୁ ତା କରି ଭଗବାନ କୃଷ୍ଣଙ୍କର ଭଜନ କରନ୍ତି। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ସର୍ବଦା ମାନ ପରିତ୍ୟଜ୍ୟ ମାମ ଏକମ୍ ଶରଣମ୍ ବ୍ରଜ, ଅନ୍ୟ ଯେଉଁ ରହିଛନ୍ତି ଅନ୍ୟମାନଙ୍କର ଯେଉଁ ପୂଜା କରୁଛନ୍ତି, ଦେବାଦେବୀମାନଙ୍କୁ ପୂଜା କରୁଛନ୍ତି, ଏସବୁର ଆବଶ୍ୟକତା ନାହିଁ, ମାନେ ଭଗବାନ କୃଷ୍ଣଙ୍କର ପୂଜା କଲା ମାନେ ସମସ୍ତେ ପୂଜିତ ହୋଇଗଲେ। ଆମର ଯେଉଁ ଛଅଟି ଋଣ ରହିଛି ସେ ଛଅଟି ଋଣରୁ ଆମେ ମୁକ୍ତ ହୋଇଯିବା ଯଦି ଭଗବାନଙ୍କ କୃଷ୍ଣଙ୍କର ଆରାଧନା କରିବା, ଯାହାକି ଦେବଶ୍ରୀ ନାରଦ ମଧ୍ୟ ଏ କଥାଟି କହିଛନ୍ତି ଏକାଦଶ ସ୍କନ୍ଧରେ, ଏଇଟାକୁ କହିଛନ୍ତି ନବଯୋଗେନ୍ଦ୍ର କହିଛନ୍ତି, ଦେବର୍ଷି ଭୂତାପ୍ତ ନୃଣାଂ ପିତୃଣାମ ନା କିଙ୍କର ନାୟ ଋଣୀଙ୍କ ରାଜା ସର୍ବାତ୍ମନାଜ ଶରଣମ ଶରଣ୍ୟମ ଗତୋ ମୁକୁନ୍ଦ ପରିଭୂତ୍ୟ କାର୍ଯ୍ୟମ। ଆମର ଯେଉଁ ଋଣ ସବୁ ରହିଛି, ଆମ ଦେବତାମାନଙ୍କ ପ୍ରତି ଋଣ ରହିଛି, ଋଷିମାନଙ୍କ ପ୍ରତି ଋଣ ରହିଛି, ଦେବତାମାନେ ଆମକୁ ଜଳ ପ୍ରଦାନ କରୁଛନ୍ତି, ଆରୋଗ୍ୟ ପ୍ରଦାନ କରୁଛନ୍ତି ଇତ୍ୟାଦି, ଋଷିମାନେ ଆମର ଭାଗବତଙ୍କୁ ପ୍ରଦାନ କରୁଛନ୍ତି ବ୍ୟାସଦେବ, ଏବଂ ବିଭିନ୍ନ ଜୀବମାନେ ଆମର ସେବା କରୁଛନ୍ତି, ଆମେ ଯେଉଁ ଖାଦ୍ୟ ପଦାର୍ଥ ଗ୍ରହଣ କରୁଛେ ବିଭିନ୍ନ ବୃକ୍ଷ ବା ବିଭିନ୍ନ ଲତା ଇତ୍ୟାଦି ଏସବୁ ଆମେ ଫଳ ଫୁଲ ଇତ୍ୟାଦି ସବୁ ଗ୍ରହଣ କରୁଛେ, ପରିବା ଇତ୍ୟାଦି ଗ୍ରହଣ କରୁଛେ, ଆମେ ତାଙ୍କ ଋଣୀ ରହୁଛେ, ଆମର ବନ୍ଧୁବାନ୍ଧବମାନଙ୍କ ପ୍ରତି ସେମାନେ ମଧ୍ୟ ଆମର କିଛି ଉପକାର କରିଛନ୍ତି, ତାଙ୍କ ପାଖରେ ମଧ୍ୟ ଆମେ ଋଣୀ ରହିଛେ, ଏବଂ ମନୁଷ୍ୟମାନଙ୍କର ମନୁଷ୍ୟ ସମାଜରେ ମଧ୍ୟ ଆମକୁ ବହୁତ ପ୍ରକାର ଆମକୁ ସାହାଯ୍ୟ ପ୍ରାପ୍ତ ହେଉଛେ, ଏବଂ ମାତା ପିତାଙ୍କର ଋଣ ପାଖରେ ରହିଛି, ଆମେ ତାଙ୍କର ଠାରୁ ଏହି ଶରୀର ପ୍ରାପ୍ତ ହୋଇଛେ, ତେଣୁ ସମସ୍ତଙ୍କ ପାଖରେ ଆମେ ଋଣୀ ରହିଛେ। କିନ୍ତୁ ଗତ ମୁକୁନ୍ଦ ପରି ଯଦି ଭଗବାନଙ୍କର ଆମେ ସେବାରେ ରହିଲେ ତାହେଲେ ସମସ୍ତେ କିଛି ଋଣରୁ ଆମେ ପରିଶୋଧ ହୋଇଗଲେ ବା ମୁକ୍ତ ହୋଇଗଲେ। ତେଣୁ ଭଗବାନ କୃଷ୍ଣ ହେଉଛନ୍ତି ଆମର ଯେଉଁମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି ବିଜ୍ଞ ବ୍ୟକ୍ତି ସେମାନେ ଭଗବାନଙ୍କର କୃଷ୍ଣଙ୍କର ଭଜନ କରନ୍ତି। ଚୈତନ୍ୟ ବର୍ଣ୍ଣନା କରାଯାଇଛି ସର୍ବତ୍ୟାଗୀ କୃଷ୍ଣ ଭଜେ ତାହାତେ ଉଦ୍ଧବ ପ୍ରମାଣ, ଉଦ୍ଧବ ହେଉଛନ୍ତି ପ୍ରମାଣ, କାହିଁକି ନା ସେ ଜାଣିଲେ ପ୍ରକୃତରେ ଭଗବାନ କେତେ ଦୟାଳୁ, ଆଉ ଦୟାଳୁ ବ୍ୟକ୍ତି କେହି ନାହାନ୍ତି, କହିଲେ ସେ କଥା ଅହୋ ବକୀ ଜନ କନକାଳ କୁଟମ ଭାଗବତମ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏହି ଶ୍ଳୋକରେ କଥାଟି କୁହାଯାଇଛି, ଯେ ବକି ଯିଏକି ସ୍ତନରେ କାଳକୁଟ ବିଷ ବଳିକି ଆସିଥିଲା, ଓହୋ ବକି ଜନ ସ୍ତନ କାଳ କୁଟମ ବିଧାନ, ସେ କ'ଣ ପାଇଁ ଆସିଥିଲା, କୌଣସି ଭଲ ଉଦ୍ଦେଶ୍ୟରେ ଆସିନଥିଲା। ଆପଣମାନେ ଯେଉଁମାନେ ଅନ୍ତେବାସୀ ତାଙ୍କ କଥା ଛାଡ଼ନ୍ତି, ଯେଉଁମାନେ ବାହାର ବ୍ୟକ୍ତିମାନେ ଆସୁଛନ୍ତି, ଭକ୍ତମାନେ ଆସୁଛନ୍ତି ମନ୍ଦିର ଆସୁଛନ୍ତି କ'ଣ ପାଇଁ, ଭଗବାନଙ୍କର କିଛି ସେବା, ଭଗବାନ ଦର୍ଶନ ମାନେ ଭଗବାନଙ୍କ ସେବା ହେଲା, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଇତ୍ୟାଦି ଯେଉଁ ନଅଟି ରଙ୍ଗ ରହିଛି ଭକ୍ତିର, ଏ ହେଉଛି ଭଗବାନଙ୍କ ସେବା, ଏଇ ଭଗବାନ କଥା ଶ୍ରବଣ କରୁଛନ୍ତି, ଏ ଭଗବାନଙ୍କ ଗୋଟେ ସେବା ହେଉଛି, ଗୋଟେ ମହତ୍ ଉଦ୍ଦେଶ୍ୟ ନେଇ ଆସିଛନ୍ତି। କିନ୍ତୁ ଯେଉଁ ଯାଇଥିଲା ବକି ସେ ଗୋଟେ ଅସତ୍ ଉଦ୍ଦେଶ୍ୟ ନେଇ ଯାଇଥିଲା, ଅତି ଅସାଧୁ ଏତେ ଅସାଧୁ ବ୍ୟକ୍ତି ଥିଲା ସ୍ଥାନରେ କାଳପଟ ବିଷ ବଳିକି ଆସିଥିଲା ଯେଉଁ ବିଷ ପ୍ରଦାନ କରି ସେ ଭାବୁଥିଲା କୃଷ୍ଣଙ୍କୁ ହତ୍ୟା କରିଦେବ ତେଣୁ କିନ୍ତୁ ଭଗବାନ ଏତେ କୃପାଳୁ ଯେ ସେ ଯଦିଓ ତାର ସ୍ତନ୍ୟପାନ କଲେ ସେ ବିଷକୁ ପାନ କଲେ କିନ୍ତୁ ସେ ଦେଖିଲେ ନାହିଁ ଇଏ ମୋତେ ବିଷ ପ୍ରଦାନ କରିଛି ତାକୁ ଦଣ୍ଡ ଦେବି ନା ସେ କହିଲେ ମୋତେ ଇଏ ସ୍ତନ୍ୟ ପ୍ରଦାନ କରିଛି ମାଆର ସେବା କରିଛି ମାଆର କାର୍ଯ୍ୟ କରିଛି ତେଣୁ ତାଙ୍କୁ ଲେବେ ଗତି ଧାତୃ ଚିତା ମାଆଙ୍କର ଯେଉଁ ଉଚିତ ସ୍ଥାନ ବା ଧାତା ତାଙ୍କ ଦୁଇଜଣ ଧାତା ଅଛନ୍ତି ଅମ୍ବିକା ଏବଂ କିଳିମ୍ବା ତେଣୁ ଏଇ ଦୁଇଜଣ ଧାତାଙ୍କୁ ଯେଉଁ ସ୍ଥାନ ପ୍ରଦାନ କରିଥିଲେ ସେଇ ସ୍ଥାନ ପ୍ରଦାନ କରିଥିଲେ ଭଗବାନ କୃଷ୍ଣ ବକିକୁ ବା କୁକନାକୁ ତେଣୁ ଉଦ୍ଧବ ବିଦୁରୁ କହୁଛନ୍ତି କୃଷ୍ଣସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗଙ୍ଗା ଦୟାଳୁ ଶରଣ ବ୍ରଜେମ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା ଏହି ଶ୍ଳୋକଟି ଶୁଣି ଭଗବାନ ପ୍ରତି ଆକର୍ଷିତ ହୋଇକି ଆସିଥିଲେ ସୁଖଦେବ ଗୋସ୍ୱାମୀ କାରଣ ସୁଖଦେବ ଗୋସ୍ୱାମୀ ଜନ୍ମ ନେଲା ପରେ ବହୁତ ବର୍ଷ ମାଆଙ୍କର ଗର୍ଭରେ ରହିଲେ 15-16 ବର୍ଷ ତାପରେ ସେ ପଳେଇ ଯାଇଥିଲେ ପ୍ରବିଦ୍ୟା କରିବା ପାଇଁ ଜଙ୍ଗଲ ଚାଲିଗଲେ ଭଗବାନ ବ୍ରହ୍ମାଙ୍କର ବ୍ରହ୍ମ ଭଗବାନଙ୍କର ଚିନ୍ତନ ବ୍ରହ୍ମ ଚିନ୍ତନ କରିବା ପାଇଁ ବ୍ରହ୍ମ ଧ୍ୟାନ କରିବା ପାଇଁ ଯାଇଥିଲେ କିନ୍ତୁ କୃଷ୍ଣ ବଳରାମ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କିନ୍ତୁ ଯେତେବେଳେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏସବୁ ଶ୍ରବଣ କଲେ ସେତେବେଳେ ସେ ବ୍ରହ୍ମଚିନ୍ତନକୁ ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ ନିଜକୁ ଧିକାର କଲେ ଜଣେ ଆଚାର୍ଯ୍ୟ କହୁଛନ୍ତି ଧିଙ୍ଗ ମା ମତି ମୋର ମତିକୁ ଧିକ୍ ମୁଁ ଏତେ ସମୟ ବରବାଦ କରିଦେଲି ବ୍ରହ୍ମଚିନ୍ତନରେ ଏତେ ସୁନ୍ଦର ଭଗବାନ ରହିଛନ୍ତି ତାଙ୍କର ଏତେ ସୁନ୍ଦର ରୂପ ଏତେ ତାଙ୍କର ଗୁଣ ରହିଛି ଏତେ ତାଙ୍କର କୃପା ଏତେ ତାଙ୍କର ଦୟା ସେ ଭଗବାନଙ୍କୁ ଭଜନ ନ କରି ମୁଁ କାହିଁକି ବ୍ରହ୍ମାଙ୍କର ଭଜନ ବ୍ରହ୍ମଚିନ୍ତନ କରୁଥିଲି ତେଣୁ ଭଗବାନ ହେଉଛନ୍ତି କୃଷ୍ଣ ଇଏ ହେଉଛନ୍ତି ଅନ୍ତିମ ତତ୍ତ୍ୱ ଭଗବତ ଗୀତାରେ ଭଗବାନ କହିଲେ ମତ ପରତରଂ ନାନ୍ୟ ତୃତୀୟ ଧନଞ୍ଜୟ ଭଗବାନଙ୍କଠାରୁ କୃଷ୍ଣଙ୍କଠାରୁ ଆଉ କିଛି ଉନ୍ନତ ସତ୍ୟ ନାହାନ୍ତି ଉନ୍ନତ ତତ୍ତ୍ୱ ନାହାନ୍ତି ସେ ହେଉଛନ୍ତି ଅନ୍ତିମ ତତ୍ତ୍ୱ ବା ଅନ୍ତିମ ସତ୍ୟ ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି ପ୍ରଭୁ ଆମେ ଆପଣଙ୍କ ଭୃତ୍ୟ ସୁଧା ମଧ୍ୟ ଶିକ୍ଷା କହୁଛନ୍ତି ତାବାଜ୍ଞ ପ୍ରୟତ୍ନ ଭୃତ୍ୟ ପ୍ରଭୁ ଆମେ ଆପଣଙ୍କ ଭୃତ୍ୟ ଆମର କର୍ତ୍ତବ୍ୟ ହେଉଛି ଆପଣଙ୍କର ସେବା କରିବା ଆପଣଙ୍କର ଆଜ୍ଞା ପାଳନ କରିବା ତାବା ତୌ ଦୁଇଜଣଙ୍କୁ ନିର୍ଦ୍ଦେଶ କରାଯାଉଛି କୃଷ୍ଣ ଏବଂ ବଳରାମ ଏ ଦୁଇଜଣଙ୍କୁ ନିର୍ଦ୍ଦେଶ କରାଯାଉଛି ପ୍ରାର୍ଥନାରେ ଦୁଇଜଣ ତୌ ଶବ୍ଦ ବ୍ୟବହାର କରାଯାଇଛି ସ ତୌ ତେ ଶବ୍ଦର ଯେଉଁ ରହିଛି ଏକ ବଚନ ଦୁଇ ବଚନ ତିନି ବହୁ ବଚନ ତେଣୁ ଦୁଇ ବଚନରେ ତୌ ଆସିବ ତେଣୁ ଏଠି ତୌ ଶବ୍ଦ ବ୍ୟବହାର କରେ ତୌ ଆଜ୍ଞା ପର୍ଯ୍ୟନ୍ତମ୍ ପ୍ରଭୁ ଆପଣ ଦୁଇଜଣଙ୍କର ଆମେ ହେଉଛୁ ସେବାକାରୀ ଆଜ୍ଞା ପାଳନ କରିବା ଆମର କର୍ତ୍ତବ୍ୟ ହେଉଛି ସେଇଟା ଯଦି ଆମେ ଭଗବାନଙ୍କର ଆଜ୍ଞା ପାଳନ ନ କରିବା ତାହେଲେ ଅନ୍ୟ କାହାର ଆଜ୍ଞା ପାଳନ କରିବା ଏମିତି କେହି ନାହାନ୍ତି ଥରେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ପ୍ରବଚନ ଦେଉଥିଲା ବେଳେ ସେତେବେଳେ ଏଇ ପ୍ରସଙ୍ଗ ଯେତେବେଳେ ଆସିଲା ଯେ ସମସ୍ତେ କାହାର ନା କାହାର ସେବା କରୁଛନ୍ତି କାରଣ ଜୀବର ଧର୍ମ ହେଉଛି ସେଇଟା ଯେମିତି ଲବଣ ଲୁଣର ଧର୍ମ ହେଉଛି ଲବଣତା ଚିନିର ଧର୍ମ ହେଉଛି ମିଷ୍ଟତା ସେହିଭଳି ଜୀବର ଧର୍ମ ହେଉଛି କ'ଣ ଜୀବେର ସ୍ୱରୂପ ହଏ କୃଷ୍ଣ ନିତ୍ୟ ଦାସ ସେ ଭଗବାନଙ୍କର ସେବକ ତାଙ୍କର ସେବା କରିବା ଇଏ ହେଉଛି ଜୀବର ଧର୍ମ ତେଣୁ ଏଇ ପ୍ରସଙ୍ଗ ଯେତେବେଳେ ଚାଲିଥିଲା ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଆମେରିକାରେ ପ୍ରବଚନ୍ତି ଦେଉଥିଲେ ସେତେବେଳେ ପଚାରିଲେ ଏଠି ଯେତେ ଅଛନ୍ତି ଅଡ଼ିଏନ୍ସ ଅଛନ୍ତି ଯେତେ ଶ୍ରବଣ କରୁଛନ୍ତି କିଏ କହିପାରିବେ କି ସେ କାହାର ସେବା କରୁନାହିଁ ଯଦି କିଏ ଭଗବାନ ଗଡ଼ଙ୍କର ସେବା ନ କରିବେ ତାହେଲେ ସେ ଡଗ୍ଙ୍କର ସେବା କରିବେ କୁକୁରର ସେବା କରିବେ ତେଣୁ ଆମର ପ୍ରଧାନମନ୍ତ୍ରୀଠୁ ଆରମ୍ଭ କରି ଯେତେ ଉନ୍ନତ ସ୍ତରକୁ ଯିବା ସେ କାହାର ନା କାହା ସେବା କରୁଛନ୍ତି ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ କହିବେ ଆମେ ଆଉ କାହାର କାହିଁକି ସେବା କରିବା ଭଗବାନଙ୍କ କାହିଁ ସେବା ନ କରିବା ଥରେ ଏଇ ପ୍ରସଙ୍ଗରେ ଗୋଟେ କଥା ହେଇଛି ଥରେ ଜଣେ ବ୍ୟକ୍ତି ଆସିଥିଲେ ଆକବରଙ୍କ ପାଖକୁ କିଛି ଶିକ୍ଷା ପାଇଁ ଆସିଥିଲେ କି ଧନ ପାଇବା ପାଇଁ ତେଣୁ ଯେତେବେଳେ ଗଲେ ତାଙ୍କୁ ଅନୁମତି ମିଳିଲା ଭିତରକୁ ତାପରେ ଯେତେବେଳେ ଗଲେ ସେଥିରେ ଯାହାପନା କ'ଣ କରୁଛନ୍ତି ନା ସେ
ମାନେ ତାଙ୍କର ଆଲ୍ଲାଙ୍କର ଭଜନ କରୁଛନ୍ତି, ଆଲ୍ଲାଙ୍କର ପୂଜା କରୁଛନ୍ତି। ତେଣୁ ସେ ଭାବିଲେ, ଚିନ୍ତା କଲେ, ମୁଁ ଯେଉଁ ଆସିଥିଲି ଆମ ପାଖକୁ କିଛି ଗ୍ରହଣ କରିବି, କିଛି ଧନ ସଂଗ୍ରହ ପାଇଁ କରିବା ପାଇଁ, ସିଏ ତ ଯାଇ ଅନ୍ୟର ଜଣେ ପୂଜା କରୁଛନ୍ତି, ଅନ୍ୟଠାରୁ ତାଙ୍କ ପାଖରେ ପୂଜା କରୁଛନ୍ତି, ଆଉ ମୁଁ ଆଙ୍କ ପାଖକୁ କାହିଁକି ଗ୍ରହଣ କରିବି, କିଛି ଧନ ପାଇବା ପାଇଁ ମାଗିବି, ସିଏ ଯାହା ପୂଜା କରୁଛି ତାଙ୍କଠାରୁ କାହିଁକି ନ ମାଗିବି। ତେଣୁ ଯେତେବେଳେ ଆଙ୍କୁ ଆଉ ପୂଜା ସାରିକି ଆସିଲେ, ସେତେବେଳେ ତାଙ୍କୁ ପଚାରିଲେ କ'ଣ ଦରକାର, କ'ଣ ପାଇଁ ଆସିଥିଲ, ଯାହାଙ୍କ ନା ମୋର ଆଉ କିଛି ଆବଶ୍ୟକତା ନାହିଁ, କ'ଣ ପାଇଁ, ମୁଁ ଆସିଥିଲି କିଛି ଧନ ପ୍ରାପ୍ତ ହେବା ପାଇଁ ଆପଣଙ୍କ ଠାରୁ। କିନ୍ତୁ ଆପଣ ତ ଅନ୍ୟ ଜଣଙ୍କ ପାଖରେ ଭିକାରୀ, ଆପଣ ଅନ୍ୟ ଜଣଙ୍କୁ ଭିକ୍ଷା କରୁଛନ୍ତି, ତେଣୁ ମୁଁ ତାଙ୍କଠାରୁ କାହିଁ ଭିକ୍ଷା ନ କରିବି, ଆପଣଙ୍କଠାରୁ କାହିଁ ଭିକ୍ଷା କରିବି। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଭଗବାନଙ୍କର ଆରାଧନା କରନ୍ତି। ଚତୁର୍ବିଧା ବଦନ୍ତି ନା ଜନା ସୁକୃତି ଅର୍ଜୁନ ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥି ଜ୍ଞାନୀ ଚ ଭରତ ସ୍ଥଳ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଜଣେ ହେଉଛନ୍ତି ସେମାନେ ଭଗବାନଙ୍କୁ ଶରଣରେ ଯାଆନ୍ତି ନାହିଁ, ନମାମ ଦୁଷ୍କୃତି ମୂଢ଼ା ପ୍ରତ୍ୟନ୍ତି ନରାଧନ ମାୟା ଆପୃତ ଜ୍ଞାନ ଆଶ୍ରମ ଭାବ ଆଶ୍ରିତା। ଯେଉଁମାନେ ଦୁଷ୍କୃତ ବ୍ୟକ୍ତି, ଯେଉଁମାନଙ୍କର କୌଣସି ପୁଣ୍ୟ ନାହିଁ, ବହୁତ ପାପୀ ବ୍ୟକ୍ତି, ସେମାନେ ଭଗବାନଙ୍କୁ ଶରଣରେ ଯାଆନ୍ତି ନାହିଁ। ସେମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି, ଯେଉଁମାନେ ଅତ୍ୟନ୍ତ ମୂର୍ଖ ବ୍ୟକ୍ତି ଏବଂ ଯେଉଁ 400,000 ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ସ୍ତରର, ଏବଂ ଯେଉଁମାନଙ୍କର ବା କିଛି ଜ୍ଞାନ ରହିଛି କିନ୍ତୁ ସେ ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ଏବଂ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଅସୁର ସ୍ୱଭାବ ସମ୍ପନ୍ନ କିଏ, ଭଗବତ ସ୍ୱର ସଧ୍ୟାରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ, ଏମାନେ ଭଗବାନଙ୍କ ଆରାଧନା କରିବେ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଯେତେ କହିଲେ ବି ସେ କହିବେ ନାହିଁ। ପ୍ରଭୁପାଦ ମହାରାଜ କହିଲେ, ଜଣେ ବେଙ୍ଗଲୀ ବ୍ୟକ୍ତି ତାଙ୍କ ମାଆଙ୍କୁ କହିଲେ, ତୁମେ ମହାମନ୍ତ୍ର କୀର୍ତ୍ତନ କର, ଜପ କର। ସେ କହିଲେ, ଆମେ ଅତ କିଛି କରିତେ ପାରୁ ନା, ମୁଁ ଏତେ କଥା ବୋଲିପାରିବି ନାହିଁ, କହିପାରିବି ନାହିଁ, କିନ୍ତୁ ଇଏ ଯେତିକି କଥା କହିଲେ ଏତିକି କଥା ଭିତରେ ଭଗବାନଙ୍କ ନାମ ଆସିଯିବ, କିନ୍ତୁ ଏସବୁ କଥା କହିବେ ଭଗବାନଙ୍କ ନାମ ନେବେ ନାହିଁ। କିନ୍ତୁ ଯେଉଁମାନେ ପ୍ରକୃତରେ ପୁଣ୍ୟମାନ ବ୍ୟକ୍ତି, ଚତୁର୍ବିଧା ଭଗନ୍ତି ମା, ସେମାନେ ଚାରି ପ୍ରକାର ବ୍ୟକ୍ତି ଅଛନ୍ତି, ସେମାନେ ଭଗବାନ ଭଜନ କରନ୍ତି। ଆର୍ତ ଜିଜ୍ଞାସୁ ଅର୍ଥାର୍ଥି, ଯେଉଁମାନେ ଆର୍ତ ବିପଦରେ ପଡ଼ିଲେ, ଯେଉଁଭଳି ଭାବରେ ହାତୀ ଗଜରାଜର ଉଦାହରଣ ଦିଆଯାଏ, ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବିପଦରେ ପଡ଼ି 1,000 ବର୍ଷ ଧରି ଯୁଦ୍ଧ କରିଥିଲେ କୁମ୍ଭୀର ସହିତ, କିନ୍ତୁ ଅନ୍ୟ କେହି ଅନ୍ୟ ସାହାଯ୍ୟ ସେ ମାଗୁଥିଲେ, ତାଙ୍କର ଜ୍ଞାତି କୁଟୁମ୍ବ ଇତ୍ୟାଦିଙ୍କର ସାହାଯ୍ୟ ମାଗୁଥିଲେ। ପ୍ରଥମେ ଚିନ୍ତା କଲେ, ମୋର ଏତେ ବଳ ରହିଛି, ଏ କୁମ୍ଭୀରଟା କ'ଣ କ'ଣ ବଳ ରହିଛି, ଛିଟାଡ଼ି ଦେଇଥିଲେ, ପାଦକୁ ଛିଟାଡ଼ି ଦେଇଥିଲେ, କିନ୍ତୁ କୁମ୍ଭୀର ଛାଡ଼ିଲା ନାହିଁ। ତାପରେ ଜ୍ଞାତି କୁଟୁମ୍ବମାନଙ୍କର ଆଶ୍ରୟ ନେଲେ, ସେମାନେ ମଧ୍ୟ ରକ୍ଷା କରିପାରିଲେ ନାହିଁ। 1,000 ବର୍ଷ ଧରି ଯୁଦ୍ଧ କରି ସେତେବେଳେ ଅନ୍ୟ କୌଣସି ଉପାୟ ନ ପାଇଲେ, ସେତେବେଳେ ସେ ଭଗବାନଙ୍କ ଶରଣରେ ଗଲେ। ଗଜରାଜ ଚିନ୍ତା କଲା ଖାଇ ଗୋର ଜଳେ, ଭଗବାନଙ୍କ ଶରଣରେ ଗଲେ। କାରଣ ପୂର୍ବ ଜନ୍ମରେ ଭଗବାନଙ୍କ ଆରାଧନା କରିଥିଲେ, ସ୍ୱୀକୃତି ଥିଲା, ତାଙ୍କ ନାମ ଥିଲା ଇନ୍ଦ୍ରଦୁମ୍ନ, ରାଜା ଥିଲେ, ଭଗବାନଙ୍କ ଆରାଧନା କରିଥିଲେ, ତେଣୁ ପୂର୍ବ ଜନ୍ମର ଯେଉଁ ସ୍ତୁତି ସବୁ କରିଥିଲେ ସେ ସ୍ତୁତି ସବୁ ମନେ ପଡ଼ିଗଲା। ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି, ଆମକୁ କିଛି କିଛି ସ୍ତୁତି ମନେ ରଖିବାକୁ ପଡ଼ିବ, କିଛି କିଛି ଶ୍ଳୋକକୁ ମନେ ରଖିବାକୁ ପଡ଼ିବ। ଏ ଜନ୍ମରେ ଆମେ ଯଦି ଉଦ୍ଧାର ନ ପାଇଲେ ମଧ୍ୟ, ପର ଜନ୍ମରେ ମଧ୍ୟ ଏ ସ୍ତୁତି ମନେ ପଡ଼ିବ। ତେଣୁ ଭଗବାନଙ୍କ ଆରାଧନା କଲେ ଭଗବାନ ହୁଏତ କୃପା କରିପାରନ୍ତି। ସେହିଭଳି ଭାବରେ ଜିଜ୍ଞାସା କରିଥିଲେ ସ୍ୱର୍ଣ୍ଣକାଳି ଋଷି, ଜିଜ୍ଞାସା କରିଥିଲେ, 6 ପ୍ରଶ୍ନ ପଚାରିଥିଲେ, ଯେଉଁ ପ୍ରଶ୍ନର ଉତ୍ତରରେ ସୁଧ ଗୋସ୍ୱାମୀ 18,000 ଶ୍ଳୋକ କହିଥିଲେ ଭାଗବତମର ଜିଜ୍ଞାସୁ।
ଏବଂ ଅର୍ଥ ଆବଶ୍ୟକ କରିଥିଲେ ଧ୍ରୁବ ମହାରାଜ। ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଧ୍ରୁବ ମହାରାଜଙ୍କ ବିଷୟରେ। ଅର୍ଥ କିଛି ପ୍ରାପ୍ତ ହେବା ପାଇଁ ଭଗବାନଙ୍କର ଆରାଧନା କରିଥିଲେ ଏବଂ ବହୁତ ବିଶାଳ ଅର୍ଥ ପ୍ରାପ୍ତ ହୋଇଥିଲେ, ଧ୍ରୁବ ଲୋକ ପ୍ରାପ୍ତ ହୋଇଥିଲେ, କିନ୍ତୁ ଭଗବାନଙ୍କ ଆରାଧନା କରି ସେମାନେ ସବୁ ଶୁଦ୍ଧ ହୋଇଯାଇଛନ୍ତି। ତାଙ୍କର ଆଉ ସେ ବହୁତ କାମନା ନଥିଲା। ସେହିଭଳି ଭାବରେ ଜ୍ଞାନୀ ଏ ଚାରି କୁମାରଙ୍କୁ ଉଦାହରଣ ଦିଆଯାଏ, ଯିଏକି ବ୍ରହ୍ମାଙ୍କର ଚାରି ପୁତ୍ର ସନକ, ସନାତନ, ସନାତନ, ସନକ କୁମାର। ଏମାନେ ପ୍ରଥମେ ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମ ଆରାଧନା କରୁଥିଲେ, କିନ୍ତୁ ଯେତେବେଳେ ବୈକୁଣ୍ଠ ଲୋକରେ ଭଗବାନଙ୍କ ଦର୍ଶନ କଲେ, ଲକ୍ଷ୍ମୀନାରାୟଣଙ୍କ ଦର୍ଶନ କଲେ, ଭଗବାନଙ୍କ ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ଆଗ୍ରହଣ କଲେ, ସେତେବେଳେ ସେ ତାଙ୍କ ପ୍ରତି ଆକର୍ଷିତ ହୋଇକି ଆସିଲେ, ତାପରେ ସେ ଭଗବାନଙ୍କ ଭକ୍ତ ହେଲେ। ତେଣୁ ଯେଉଁମାନେ ସୁପ୍ରତିଭାନ ବ୍ୟକ୍ତି ସେମାନେ ଭଗବାନଙ୍କ ଆରାଧନା କରିବେ, ସେମାନେ ଜାଣିବେ ପ୍ରକୃତ ପ୍ରଭୁ ଆମେ ଆପଣଙ୍କ ଦୃତ୍ୟ, ପ୍ରଭୁ ଆମେ ଆପଣଙ୍କ ଦୃତ୍ୟ, ଆମେ ଆପଣଙ୍କର ଆପଣ ଯାହା କହିବେ କରି ସିଏ ବଚନ ତବ। ଭଗବତ ଗୀତାରେ ଜ୍ଞାନ ଦେଲେ ଅର୍ଜୁନଙ୍କୁ, ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜ ପାଇଁ ଜ୍ଞାନ ପ୍ରଦାନ କରାଯାଇଛି। ଅର୍ଜୁନ ପ୍ରକୃତରେ ଯୁଦ୍ଧ କରିବା ପାଇଁ ଆଗଭର ହୋଇଯାଇଥିଲେ, ଯେଉଁ ଧନୁରୁଦ୍ୟମ ପାଣ୍ଡବ ବୋଲି କୁହାଯାଇଛି। ଦୁଇ ପକ୍ଷରେ ସଂଖ୍ୟା ନିବଦ୍ଧ ହେଲା ପରେ ଅଥବା ବ୍ୟବସ୍ଥିତାନ ଦୃଷ୍ଟା ଧାର୍ତ୍ତରାଷ୍ଟ୍ରାନ କପିଧ୍ୱଜ ପ୍ରଭୃତି ଶାସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ। ଧନୁ ଧରିକିରି କ'ଣ ଅଗ୍ରସର ହୋଇଗଲେ ଯୁଦ୍ଧ କରିବା ପାଇଁ, କିନ୍ତୁ ଭଗବାନ ଚିନ୍ତା କଲେ ଯଦି ଅର୍ଜୁନ ଯୁଦ୍ଧ କରିବେ ତାହେଲେ ମୁଁ ଏ ଭଗବତ ଗୀତାର ଜ୍ଞାନ କେଉଁଠି ଦେବି। ତେଣୁ ଅର୍ଜୁନର ଏଇଭଳି ଭାବରେ ବୁଦ୍ଧି ପ୍ରଦାନ କଲେ। ଅର୍ଜୁନ କହିଲେ ପ୍ରଭୁ ସିନେମାର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଧନୁ ଧରିକି କହୁଛନ୍ତି ଏ କଥା, ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି, କେମିତି କାହାକୁ ଟାର୍ଗେଟ୍ ନେବେ, କିଭଳି ଭାବରେ ଯୁଦ୍ଧ କରିବେ ସେଇ ଟାର୍ଗେଟ୍ ପାଇବା ପାଇଁ, ସେଇ ସ୍ଥିର କରିବା ପାଇଁ ସେ କଥାକୁ ଦୁଇ ସେନାଙ୍କ ମଝିରେ ଚାଲିଯାଇଛନ୍ତି, ଭଗବାନ ନେଇଯାଇଛନ୍ତି। ଭଗବାନ ଚିନ୍ତା କରୁଛନ୍ତି ବର୍ତ୍ତମାନ ତ ଧନୁ ଧରିକି ବର୍ତ୍ତମାନ ଅର୍ଜୁନ ଅଗ୍ରସର ହୋଇଗଲେଣି, ଯୁଦ୍ଧ କରିକି ସବୁକିଛି ଯୁଦ୍ଧ ସମାପ୍ତ କରିଦେବେ, ତାହେଲେ ଭଗବତ ଗୀତାର ଜ୍ଞାନ ପ୍ରଦାନ କରିବି। ତେଣୁ ଭଗବାନ ଯେତେବେଳେ ନେଇଯାଉଛନ୍ତି ଦୁଇ ସେନା ମଝିରେ, ସେତେବେଳେ ସେ କହୁଛନ୍ତି ଦେଖ ସମବେତାନ କରୁନ୍, ଏତିକି ଭଗବାନ ଜଣେ ଆଚାର୍ଯ୍ୟ କହୁଛନ୍ତି, ଆଙ୍ଗୁଠି ଦେଖେଇ କହୁଛନ୍ତି ଦେଖ ଏଇ କୁରୁମାନେ ଏଇଠି ଅବସ୍ଥିତ ହେଇଛନ୍ତି। ଏବଂ ସେହି ସମୟରେ ଅର୍ଜୁନଙ୍କର ମନରେ ବିଷାଦ ପ୍ରଦାନ କରିଦେଇଛନ୍ତି ଭଗବାନ, ବିଷାଦ ଦେଇଦେଇଛନ୍ତି, ପ୍ରଦାନ କରିଦେଇଛନ୍ତି ବିଷାଦଗ୍ରସ୍ତ ହେଇ ଅର୍ଜୁନ ବିଷାଦ ଯୋଗ ପ୍ରଥମ ଅଧ୍ୟାୟ। ଭଗବାନ ସେ ବିଷାଦ ପ୍ରଦାନ କଲେ, ତାପରେ ଅର୍ଜୁନଙ୍କର କହିଲା ପ୍ରଭୁ ମୁଁ ଯେଉଁ ଚିନ୍ତା କରି ଯୁଦ୍ଧ କରିବା ପାଇଁ କେତେ ବଡ଼ ଅଧର୍ମ କାର୍ଯ୍ୟ ହେଇଥାନ୍ତା। ଏଇଭଳି ଭାବରେ ବହୁତ ପ୍ରକାର ଯୁକ୍ତି କଲା ପରେ ଭଗବାନ ତଳେ ଜ୍ଞାନ ପ୍ରଦାନ କଲେ। ସେତେବେଳେ ଅର୍ଜୁନ କହିଲେ ପ୍ରଭୁ ଭଗବାନ କହୁଛନ୍ତି ଅର୍ଜୁନ ତୁମର ମୋହ ଦୂର ହେଲା ତ, କଚିତ ଏକମ ସୁତମ ପାର୍ଥ ତୋୟା କେଜଣ ଚେତତା କଚିତ ଅଜ୍ଞାନ ସମୟ ପ୍ରଣଷ୍ଟ ଧନଞ୍ଜୟ। ତୁମର ଯେଉଁ ଅଜ୍ଞାନରୁ ଉଦ୍ଭୁତ ଯେଉଁ ମୋହ ସମ୍ୟକ ମୋହ ହୋଇଥିଲା, ସେ ମୋହ ଦୂର ହେଲା ନା ନାହିଁ, ଏ ପ୍ରଶ୍ନଟି ପଚାରିବାର ଉଦ୍ଦେଶ୍ୟ ହେଉଛି। ଆଚାର୍ଯ୍ୟମାନେ କହୁଛନ୍ତି ଯଦି ଅର୍ଜୁନ କହିଥାନ୍ତେ ପ୍ରଭୁ ଇଏ ଯେଉଁ ଯୁଦ୍ଧ କ୍ଷେତ୍ରରେ ଏସବୁ ହାତୀ ରଡ଼ି ଛାଡ଼ୁଛି, ଗୋଡ଼ା ରଡ଼ି ଛାଡ଼ୁଛି, ଏଭଳି ଭାବରେ ସବୁ ଅବସ୍ଥା, କେତେବେଳେ ଯୁଦ୍ଧ ହେବ ସମସ୍ତେ ଭୟଭୀତ ରହିଛନ୍ତି, ଏଭଳି ଆମର ଯେତେବେଳେ ଏଇ ସବୁ ହେଇଥିଲା, ଯେତେବେଳେ ଆସିକିରି ଭଙ୍ଗା ଗଲା ସମାଧି, ସେ ସମୟରେ କେତେ ଉଦ୍ବିଗ୍ନ ଅବସ୍ଥା, ଭକ୍ତମାନଙ୍କ କିଭଳି ଅବସ୍ଥା। ତେଣୁ ସେହି ଅବସ୍ଥାରେ, ସେହିଭଳି ଉଦ୍ବିଗ୍ନ ଅବସ୍ଥାରେ ଅର୍ଜୁନ ଶ୍ରବଣ କରିଥିଲେ ଭଗବତ ଗୀତା। ତେଣୁ ଭଗବାନଙ୍କ କହିବାର ଉଦ୍ଦେଶ୍ୟ ଥିଲା ଯଦି ତୁମେ ଠିକ୍ ଭାବରେ ଶ୍ରବଣ କରିନାହଁ, କନ୍ସେନ୍ଟ୍ରେଟ୍ କରିନାହଁ, ମାଇଣ୍ଡକୁ କନ୍ସେନ୍ଟ୍ରେଟ୍ କରିନାହଁ, ଧ୍ୟାନର ସହିତ ଶ୍ରବଣ କରିନାହଁ, ତାହେଲେ ମୁଁ ଆଉଥରେ କହିବା ପାଇଁ ପ୍ରସ୍ତୁତ ଅଛି। ଭଗବାନ ଆଉଥରେ କହିବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ଅର୍ଜୁନ କହିଲେ ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ପ୍ରସାଦାତ୍ ମାୟାଚିତ, ମୁଁ ଧ୍ୟାନର ସହିତ ଶ୍ରବଣ କରିଛି ପ୍ରଭୁ, ତେଣୁ ମୋହର ମୋହ ଦୂର ହୋଇଯାଇଛି, ତେଣୁ କରି ସିଏ ବଚନ ଦେବ, ମୁଁ ଆପଣଙ୍କର କର୍ତ୍ତବ୍ୟ କରିବି, ଆପଣ ଯାହା କହିଲେ, ଆପଣ ଯାହା ନିର୍ଦ୍ଦେଶ ଦେଲେ ଏଇଟା ଆମର କର୍ତ୍ତବ୍ୟ, ଭଗବାନ ନିର୍ଦ୍ଦେଶ ଦେଉଛି ତୁମେ ଏଇଟା କର, ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକମ ଶରଣ ବଜେଇ, ଭଗବାନଙ୍କର ନିର୍ଦ୍ଦେଶ ଏଇଟା ଆମେ ଗ୍ରହଣ କରିବା କଥା, ଯେଉଁମାନେ ଗ୍ରହଣ ନ କରିବେ, ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ କହିଲେ ଭଗବାନ ଯେ अथत्यम अहंकार न शोषसी विनक्षसी यदि मोर कथा को शुणब ना कहीं शुणब ना तो अहंकार वशता आम जो मिथ्या अहंकार रही अहंकार वशता आम भगवान कथा ग्रहण करूना आम भगवान नृत्य आमर कर्तव्य हूँ भगवान सेवा करवा भगवान जो निर्देश देखते भगवान शास्त्र में निर्देश प्रदान करस्मा शास्त्र प्रमाण ते कार्य व्यवस्थित हो शास्त्र से सब निर्देश दि जाएगी से अनुसार आम कार्य करने कथा किंतु जन शास्त्र सूर्य बर्तते काम काल तो न सुशुद्धि महात्मति न सुखम न परांगति यदि शास्त्र विधि अनुसरण नक आम कार्य करवा केवे शुद्धि प्राप्त हो पारना सुख प्राप्त हो पारना आंतिम गति कथा कौन कह तेणु भगवान कहले जदि मोर कथा न शुणब अहंकार न शोषसी अथचे तुम अहंकार न शोषसी विनक्षसी जदि मो कथा शुणवनि मो कथा अनुसार कार्य करना तुम विनाश हो ये कथा जो कहते कपिलदेव माँ देवभूति को कपिलदेव मत भगवान अवतार से कहले भगवान शरण जावा अन्य सब देवादेवी मान शरण न जा भगवान शरण जावा ये हूँ आम कर्तव्य नृत्यर कर्तव्य हूँ यहाँ मालिक कथा अनुसार कार्य करे तेणु देवभूति माँ चिंता करे अन्य देवादेवी मान जब आम पूजा न करवा तेनालीर क्रोध प्रकाश करेंगे से आमको कोप करेंगे से दंड देवे से अभिशाप देवे तेणु भगवान कपिलदेव कौन तृतीय स्कंद एक तृतीय स्कंद सांख्य जुग में कपिलदेव कौन नान्यत्र मद भगवत प्रधान पुरुषेश्वरा आत्मना सर्वभूताना भय तीव्र निवर्तते अन्य कहार शरण गले आम भयर मुक्त हो पारना ना केवल भगवान शरण गले ही आम समस्त किसी भयर मुक्त हो पारा आम समस्त कर्तव्य मुक्त हो पारा आम जीवन अंतिम सिद्धि प्राप्त हो पारा तेणु देवती माँ चिंता करें देवादेवी मैंने हम तो आम कोप करती क्रोध करती अभिशाप दे पारती तेणु भगवान कपिलदेव कौन ना मद भयात बाति बात होयम सूर्य स्तपति मद भयात वर्ष तेन्द्र दहत्यग्नि मृत्यु स्तर मद भया मद भयात बाति बात होयम आम शो पड़े भगवान देव आसी आमको देखी जाऊँ अम्लजान देखी जाऊँ आम चिंता करें कमी अम्लजान प्राप्त हवा कारण भगवान निर्देश में वायु चालित होती मद भयात बाद बात होयम सूर्य स्थपति मद भयात सूर्यदेव जो अग्नि प्रदान कर ब्रह्म संहितर कहुई जशा व्या भूमि समृद्ध काल चक्र आम वैज्ञानिक मैंने कहते हैं सूर्य स्थिर पृथ्वी घूरू कि प्रकृत में शास्त्र अनुसार सूर्य मत घूरू तर काल चक्र रही चक्र से घूरुं जशा व्या भगवान आज्ञा को पालन कर समस्त भगवान आज्ञा पालन कर जम ब्रह्मा वरुणेन्द्र रुद्र मरुत स्तुनि दिव्य तबे ब्रह्मा वरुण इंद्र मरुत इत्यादि समस्त भगवान आज्ञा पालन कर आम कि छा तेणु जो मैंने निजी भाव प्रभु आम आप नृत्य आम आप सेवा करने कथा आज्ञा प्रदान करूँ कौन करवा से प्रकृत में विद्वान व्यक्ति आज सुधा मत से कथा कौन तेणु भगवान कपिलदेव कौन वहाँ क्या भय कर वायुदेव को भय करते वायुदेव कौन करेंगे मत भयात बात बात हो मोर भय से प्रचारित होतजात होयु जो हुड़ुड़ है जो महावात्या है भगवान आज्ञा है बिना भगवान आज्ञा बिना भगवान अनुमति में किसी हो पार ना भगवान आज्ञा प्रदान कले सब ध्वंस हो कारण सृष्टि स्थिति प्रलय भगवान कार्य भौतिक जगत में तीनो कार्य हो जगत से सब होना तेणुक देवता मैंने प्रलय कार्य साय कर विशेषकर शिवजी प्रलय समय शिवजी बोले जो सुगता चलती श्रावण मास ये शिवजी दी प्रकार कृपा रही शिवजी श्री शंकर महाराज कहते तेणु शिवजी साधारणतः जो मैंने असुर मैंने शिवजी सकपट कृपा प्राप्त हमें कपट युक्त कृपा प्राप्त हमें से भावते आम अभिलाष पूर्ण होगला रावण ରାବଣ ହିରଣ ପଶୁ ଇତ୍ୟାଦି ଏମାନେ ସବୁ ଯେଉଁ ଶିବଙ୍କଠାରୁ ବରପ୍ରାପ୍ତ ହୋଇଥିଲେ ବା ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ ହୋଇଥିଲେ ସେମାନେ ଭାବିଲେ ଆମର ଅଭିଳାଷ ପୂରଣ ହୋଇଗଲା। କିନ୍ତୁ ସେ ଶତପଟ କୃପା ପ୍ରାପ୍ତ ହୋଇଥିଲେ, ପ୍ରକୃତ କୃପା ସେ ପ୍ରାପ୍ତ ହୋଇନାହାନ୍ତି। ଯେଉଁ ବର୍ତ୍ତମାନ ଶ୍ରାବଣ ମାସରେ ଯେଉଁ ହେଉଛି ସୋମବାର ଦିନ ଜଳ ପ୍ରଦାନ କରୁଛନ୍ତି ଶିବଜୀଙ୍କୁ, ଯେଉଁମାନେ ପ୍ରକୃତରେ ଶୁଦ୍ଧ ହୃଦୟରେ ଭଗବାନଙ୍କର ଶିବଜୀଙ୍କର ଆରାଧନା କରିବେ ତାହେଲେ ସେମାନେ ଭଗବାନଙ୍କୁ ଭକ୍ତି ପ୍ରାପ୍ତ ହେବେ। ଇଏ ହେଉଛି ଭଗବାନ ଶିବଜୀଙ୍କର ଆରାଧନାର ଫଳ ହେଉଛି ଏଇଟା। ତେଣୁ ଏ ସମସ୍ତେ ମଧ୍ୟାତ ବାଦ ବାଦ ଏମ୍ ସବୁ ଦେବତାମାନେ ଭଗବାନ ଭୟରେ ସେବା କରୁଛନ୍ତି, ଭଗବାନଙ୍କର ଆଜ୍ଞାରେ ସେବା କରୁଛନ୍ତି। ସୂର୍ଯ୍ୟ ସ୍ପତନ ମଧ୍ୟ ବର୍ଷକ ଇନ୍ଦ୍ର ଇନ୍ଦ୍ର ମଧ୍ୟ ଯେଉଁ ବର୍ଷା କରୁଛନ୍ତି ସେ ମଧ୍ୟ ଠିକ୍ ସମାନ ଏ ଋତୁରେ ବର୍ଷା କରିବେ। ଘରେ ଭଗବାନଙ୍କର ଆଜ୍ଞା ଅପେକ୍ଷା କରି ବର୍ଷା କରିଦେଲେ ଗୋବର୍ଦ୍ଧନ ଯେଉଁ ହେଇଥିଲା ସେଟା ଯଜ୍ଞ ପୂଜା ଗୋବର୍ଦ୍ଧନ ଧାରଣ ଯେଉଁ କରିଥିଲେ ଅଲଗା ତିଥିରେ କରିଥିଲେ ଭଗବାନ। କିନ୍ତୁ ଆମର ଯେଉଁ ଗୋବର୍ଦ୍ଧନ ପୂଜା କରାଯାଉଛି ସେ ତିଥିରେ ଭଗବାନ ଗୋବର୍ଦ୍ଧନ ଧାରଣ କରିନଥିଲେ, ସେଟା ମୋର ଟିକେ ଡାଉଟ ଥିଲା କାହିଁକି ଆମର ବର୍ଣ୍ଣନା କରାଯାଉଛି କେବେ ଗୋବର୍ଦ୍ଧନ ଧାରଣ କରିଥିଲେ। ତେଣୁ ସେ ତିଥି ହେଉଛି ଯଜ୍ଞ ପୂଜା, ଇନ୍ଦ୍ର ଯଜ୍ଞ କରାଯାଉଥିଲା, ସେ ଯଜ୍ଞ କଲେ ନାହିଁ ବୋଲି ବୃନ୍ଦାବନବାସୀମାନେ ଭଗବାନ ସେ ଯଜ୍ଞକୁ ବନ୍ଦ କରିଦେଲେ। ତେଣୁ ଇନ୍ଦ୍ର ବର୍ଷା କରି ବୃନ୍ଦାବନକୁ ନଷ୍ଟ କରିଦେବା ପାଇଁ ଚିନ୍ତା କରିଥିଲେ, ପବନଦେବକୁ ଆଦେଶ ଦେଇଥିଲେ, ମେଘ ଯେଉଁ ଅନ୍ତିମ କାଳରେ ଯେଉଁ ମେଘ ରହିଛି ସମ୍ବର୍ତ୍ତନ ମେଘ ତାକୁ ଆଦେଶ ଦେଇଥିଲେ ବ୍ରଜବାସୀମାନଙ୍କୁ ନଷ୍ଟ ବିନାଶ କରିଦିଅ, ମୋର ପୂଜା କଲେ ନାହିଁ ବିନାଶ କରିଦିଅ। ଭଗବାନ ସପ୍ତମ ବର୍ଷ ସାତ ବର୍ଷର ବାଳକ ମା ମହାତର କାଳିଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବକୁ ଧାରଣ କଲେ, କିଭଳି ଧାରଣ କଲେ ନା ଛତ୍ରାଙ୍କ ଯେଉଁ ବାଳକ ଗୋଟେ ଛୋଟ ପିଲା ଯେଉଁଭଳିଆ ଛତୁକୁ ଗୋଟେ ଛତୁଟାକୁ ଉପାଡ଼ି ଦିଏ ସେଇଭଳି ଭାବରେ ଭଗବାନ ଧାରଣ କଲେ ଗୋବର୍ଦ୍ଧନକୁ। ସାତ ଦିନ ଭିତରେ ଧାରଣ କଲେ ଗୋବର୍ଦ୍ଧନ ଲୀଳା ଭଗବାନଙ୍କ ଜୟ ଭଗବାନ ଗୋବର୍ଦ୍ଧନ ଧାରିକି। ତେଣୁ ସମସ୍ତେ ଭଗବାନଙ୍କର ଆଜ୍ଞାରେ କାର୍ଯ୍ୟ କରୁଛନ୍ତି। ବର୍ଷ ତିନିଦିନ ଦହତ୍ୟାଗ୍ନି ମୃତ୍ୟୁସ୍ତର ମଧ୍ୟ ଅଗ୍ନିଦେବ ମଧ୍ୟ ଯେଉଁ ଅଗ୍ନି ପ୍ରଦାନ କରୁଛନ୍ତି, ଯେଉଁ ଦାହକ ଶକ୍ତି ରହିଛି ସେ ମଧ୍ୟ ଭଗବାନଙ୍କର ଶକ୍ତିରେ ସେ ପ୍ରାପ୍ତ ହୋଇଛନ୍ତି ଏବଂ ଭଗବାନଙ୍କ ଆଜ୍ଞାରେ ସେ ସେବା କରୁଛନ୍ତି ଅଗ୍ନିଦେବ। ତେଣୁ ମୃତ୍ୟୁସ୍ତର ମଧ୍ୟ ଯମରାଜ ମଧ୍ୟ ଭଗବାନଙ୍କର ଆଜ୍ଞାରେ କାର୍ଯ୍ୟ କରୁଛନ୍ତି। ଯମରାଜ ଯେତେବେଳେ କହିଲେ ସନ୍ଦୀପନୀ ମୁନିଙ୍କ ପାଖରେ 45 ଦିନରେ 64 ଦିନରେ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇ ଫେରୁଛନ୍ତି, କିଛି ଦକ୍ଷିଣା ଦେବା ପାଇଁ ଚାହିଁଲେ ସନ୍ଦୀପନୀ ମୁନି କହିଲେ ତାଙ୍କର ସ୍ତ୍ରୀଙ୍କ ସହିତ ପରାମର୍ଶ କରି କହିଲେ ମୋର ମୃତପୁତ୍ରକୁ ଫେରାଇ ଦିଅ। ତେଣୁ ଭଗବାନ ଗଲେ ଯମରାଜ ପାଖକୁ, ଯମରାଜ କହିଲେ ମୋର ଗୁରୁଙ୍କ ପୁତ୍ରକୁ ଫେରାଇ ଦିଅ। ଯମରାଜ ବିନା ବିଚାରରେ ଜଣେ ମୃତ୍ୟୁବରଣ କଲା ମାନେ ସେ ଆଉ ଜୀବନ ଧାରଣ କରିବା କଥା ନୁହଁ, କିନ୍ତୁ ଯମରାଜ ମୃତ୍ୟୁ ରାଜ ମୃତ୍ୟୁ ଦେବତା ସେ ଭଗବାନଙ୍କର ଆଜ୍ଞାରେ ତାଙ୍କ ପୁତ୍ରକୁ ଫେରାଇ ଦେଇଥିଲେ। ତେଣୁ ଭଗବାନଙ୍କ ଆଜ୍ଞାରେ ସମସ୍ତେ କାର୍ଯ୍ୟ କରୁଛନ୍ତି, ଭଗବାନ ସମସ୍ତେ ଭୃତ୍ୟ। ତେଣୁ ଆମେ ଯଦି ଭଗବାନ ଭୃତ୍ୟ ନ ହେବା ତାହେଲେ ଆମର ଅବସ୍ଥା କ'ଣ ହେବ ଚିନ୍ତା କରନ୍ତୁ। ଯେଉଁମାନେ ବିଦ୍ୱାନ ବ୍ୟକ୍ତି କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦ ଯଜ୍ଞ ସେ କୀର୍ତ୍ତନ ପ୍ରାୟ ଜଗନ୍ତି ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନ କୃଷ୍ଣଙ୍କର ଆରାଧନା କରନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ସୁଦାମ ମାଳି ସେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ତେଣୁ ସେ କହୁଛନ୍ତି ପ୍ରଭୁ ତୋ ଆଜ୍ଞାପୟତ ଆମେ ଆପଣଙ୍କର ଆଜ୍ଞାକାରୀ ଭୃତ୍ୟ, କିମହଂ କରବାଣୀ ବା ଆମେ କ'ଣ ଆପଣଙ୍କ ସେବା କରିବୁ ପ୍ରଭୁ। ପୁରୁଷ ଅତ୍ୟ ଅନୁଗ୍ରହ ଏସ ପ୍ରଭୁ, ଇଏ ହେଉଛି ଆପଣଙ୍କର ଅନୁଗ୍ରହ। ଭଗବଦ୍ଭି ଜନ ନିୟୁଜତେ, ଆମକୁ ଯେଉଁ ଆପଣଙ୍କର ସେବାରେ ନିଯୁକ୍ତ କରୁଛନ୍ତି ଇଏ ଆପଣଙ୍କ ଅନୁଗ୍ରହ ଆପଣଙ୍କ କୃପା। ବିନା କୃପାରେ ଯଶ୍ୟାହମ ଅନୁଗ୍ରହ ଆମି ଭଗବଦ୍ଗୀତାରେ ଭଗବାନ କହିଲେ, ଭାଗବତଙ୍କର 10:88 ଅଧ୍ୟାୟରେ କଥା କହିଛନ୍ତି, ଯାହାଙ୍କୁ ମୁଁ ଅନୁଗ୍ରହ କରେ ଯଶ୍ୟାହମ ଅନୁଗ୍ରହ ଆମି ହରିଚେତ ଧନ ଶନେଇ, ଯାହାକୁ ସେ ଅନୁଗ୍ରହ କରନ୍ତି ତାଙ୍କର ଧନକୁ ସବୁ ନେଇଯାଆନ୍ତି ହରିଚେତ ଧନ ଶନେଇ। ଏଇଟାକୁ ସାଧାରଣ ଲୋକମାନେ ବୁଝିପାରନ୍ତି ନାହିଁ, କାରଣ ଏ ପ୍ରଶ୍ନଟି ପଚାରିଥିଲେ 10:88 ଅଧ୍ୟାୟରେ କଥା ରହିଛି। ସୁଖଦେବ ଗୋସ୍ୱାମୀଙ୍କୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ଶିବଜୀଙ୍କୁ ଯେଉଁମାନେ ଆରାଧନା କରୁଛନ୍ତି ସେମାନେ କାହିଁକି ଧନୀ ବ୍ୟକ୍ତି ହେଇଯାଉଛନ୍ତି, ଆଉ ଭଗବାନ ଲକ୍ଷ୍ମୀଦେବୀ ଯିଏକି ଲକ୍ଷ୍ମୀଦେବୀ ଲକ୍ଷ୍ମୀପତି ନାରାୟଣଙ୍କର ପୂଜା କରୁଛନ୍ତି ସେମାନେ କାହିଁକି ଦରିଦ୍ର ହେଇଯାଉଛନ୍ତି, ତେଣୁ ଯାହା ହେଉ ତା'ର ବିସ୍ତାର ଉତ୍ତର ରହିଛି, କିନ୍ତୁ ଏ କଥା ଆମେ ଖାଲି କହିବେ। ଭଗବାନଙ୍କର କୃପାକୁ ବୁଝିପାରିବେ ନାହିଁ ସମସ୍ତେ, ଇଏ ଅନୁଗ୍ରହ କରୁଛନ୍ତି ଭଗବାନ, ତାଙ୍କର ଧନକୁ ନେଇଯିବା ଦ୍ୱାରା ତାଙ୍କ ପ୍ରତି ଅନୁଗ୍ରହ କରୁଛନ୍ତି, ଯେଉଁଭଳି ଭାବରେ ପ୍ରଭୁପାଦ ସେଟା ଅନୁଭବ କରିଥିଲେ। ତାଙ୍କର ଯେଉଁ ବିଜନେସ୍ ଥିଲା ବହୁତ ଉନ୍ନତି କରୁଥିଲା ତାଙ୍କ ବିଜନେସ୍, କିନ୍ତୁ ବିଜନେସ୍କୁ ଭାଙ୍ଗିଗଲା ଯେତେବେଳେ ସେ ଅନୁଭବ କଲେ ପ୍ରକୃତରେ ଭଗବାନଙ୍କ କୃପା, ଆମର ଯେଉଁ ଧନ ବି ଚାଲିଗଲା, ଧନ ଚାଲିଗଲା, ଇଏ ଭଗବାନଙ୍କ ଅନୁଗ୍ରହ ତତେ ଅନୁକମ୍ପା। ଇଏ ଭଗବାନଙ୍କ କହୁଥିଲେ, କାଲି କହୁଥିଲେ ଆମର ସର୍ବସ୍ୱ ପ୍ରଭୁ କିଭଳି ସେ ରାଧାଙ୍କର ଆଗ କଟି ଯାଇଥିଲା, ଭଗବାନ କୃପା, ନହେଲେ ବଳି ପଡ଼ିଥାନ୍ତେ ସେ। ତେଣୁ ଏ ଭଗବାନଙ୍କ ଅନୁଗ୍ରହ, ଆମେ ସବୁ ଅବସ୍ଥାରେ ଚିନ୍ତା କରିବା ଏ ଭଗବାନଙ୍କ ଅନୁଗ୍ରହ, ତାହେଲେ ଆମେ ପ୍ରକୃତରେ ମୁକ୍ତି ପଦେ ସଦା ହେବା, ଆମେ ଅନ୍ତିମ ସ୍ତରରେ ତେଣୁ ଭଗବାନଙ୍କ ପଦ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବା। ତେଣୁ ଆଜି ସୁଦାମାଳୀ ଭଗବାନ ପ୍ରାର୍ଥନା କରୁଛନ୍ତି, ଭଗବାନ ପଚାରିବେ କ'ଣ ତୁମର ଅଭିଳାଷ ଅଛି, ସେ ତ ଅଭିଳାଷ ବ୍ୟକ୍ତ କରିବେ ଏବଂ ଭଗବାନ ତାଙ୍କର ଅଭିଳାଷ ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ତାଙ୍କୁ ଭକ୍ତି ପ୍ରଦାନ କରିବେ, ଏସବୁ ବର୍ଣ୍ଣନା କରାଯିବ। ଆମର କଥା ବିଶ୍ରାମ ପୂର୍ବରୁ ଆମେ କହିବା, ଆମର ଯଦି କିଛି ରହିଯାଇଛି ବା କିଛି ଆମର କାହାର କିଛି ଡାଉଟ୍ ଅଛି ବା କିଛି ଯଦି ଅଧିକ କିଛି କହିବା ପାଇଁ ଚାହାନ୍ତି ତାହେଲେ କିଛି ସମୟ କହିପାରିବେ, ସମୟ ଅଛି ଯେମିତି ଅଛି ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାଇ ଗୋ ପ୍ରମାନନ୍ଦେ ଜୟ ଶ୍ରୀ ଗୋପାଳ।